శ్రీమద్భాగవతం విశ్వస్కంద దశమాధ్యాయ శోకపాంచోక్య పాంచ ఓహో సా తెలుసు శుభసాత్ తద్విలోక్య తద్విలోక్య బియద్వ్యాపి బియద్వ్యాపి పుష్కరం పుష్కరం జదధిష్ఠితం జదధిష్ఠితం అనేన అనేన లోకాన్ లోకాన్ ప్రాగ్లీనాన్ ప్రాగ్లీనాన్ కల్పితాస్మితి కల్పితాస్మితి అచింతయత్ అచింతయత్ తద్విలోక్య వ్యద్వ్యాపి తద్విలోక్య వ్యద్వ్యాపి దుష్కరం జదధిష్ఠితం దుష్కరం జదధిష్ఠితం అనేన లోకాన్ ప్రాగ్లీనాన్ అనేన లోకాన్ ప్రాగ్లీనాన్ కల్పితాస్మితి అచింతయ కల్పితాస్మితి అచింతయ తద్విలోక్య వ్యద్వ్యాపి దుష్కరం జదధిష్ఠితం అనేన లోకాన్ ప్రాగ్లీనాన్ కల్పితాస్మితి అచింతయ దుష్కరం అనేన లోకాన్ ప్రాగ్లీనాద్విలోక్య వ్యద్యాపి దుష్కరం అనేన లోకాన్ ప్రాగ్లీనాన్ కల్పితాస్మితి అచింతయ శబ్దాన్వాద్ తద్విలోక్య సహా దేఖి వ్యద్యాపి అతి విస్తృత దుష్కరం పద్మ జత్ జహా అధిష్ఠితం సే అవస్థిత శిలే అనేన ఇహా ద్వారా లోకాన్ సమస్త లోకవగ్రహ ప్రాక్లీనాన్ పూర్వరు ప్రళయ జలరే బుడిథివా కల్పితాస్మి ମୁଁ ସୃଷ୍ଟି କରିବି ଇତି ସେହିପରି ଭାବରେ ଅଚିନ୍ତୟତ୍ ଚିନ୍ତା କଲେ ଅନୁବାଦ ବ୍ରହ୍ମାଜୀ ଯେଉଁ ପଦ୍ମରେ ଅଧିଷ୍ଠିତ ଥିଲେ ତାହାକୁ ସର୍ବତ୍ର ବ୍ୟାପ୍ତ ହୋଇଥିବା ଦେଖି ସେ ଚିନ୍ତା କଲେ ମୁଁ ଏହି ପଦ୍ମ ଦ୍ୱାରା ହିଁ ପୂର୍ବ ବିଲୀନ ଲୋକ ସମୂହ ସୃଷ୍ଟି କରିବି ଭାବାର୍ଥରେ ଶ୍ଳୋକ ଉପାସନା କହୁଛନ୍ତି ଯେଉଁ ପଦ୍ମ ଉପରେ ବ୍ରହ୍ମାଜୀ ଅଧିଷ୍ଠିତ ହୋଇଥିଲେ ସେହି ପଦ୍ମରେ ବ୍ରହ୍ମାଣ୍ଡର ସମସ୍ତ ଲୋକ ବା ଗ୍ରହମାନଙ୍କର ବୀଜ ଥିଲା ସମସ୍ତ ଲୋକ ଭଗବାନଙ୍କର ସୃଷ୍ଟି ହୋଇ ସାରିଥିଲେ ଏବଂ ସମସ୍ତ ଜୀବ ବ୍ରହ୍ମାଙ୍କଠାରେ ଜାତ ହୋଇସାରିଥିଲେ ଭୌତିକ ଜଗତ ଏବଂ ଜୀବ ସମୂହ ଅଙ୍କୁର ଆକାରରେ ଭଗବାନଙ୍କ ଦ୍ୱାରା ସୃଷ୍ଟି ହୋଇସାରିଥିଲେ ଏବଂ ସେ ବ୍ରହ୍ମାଜୀଙ୍କୁ ସେ ଅଙ୍କୁରମାନଙ୍କୁ ସମଗ୍ର ବ୍ରହ୍ମାଣ୍ଡରେ ବିଚୃତ କରିବାକୁ ହେବ ତେଣୁ ପ୍ରକୃତି ସୃଷ୍ଟିକୁ ସ୍ୱର୍ଗ କୁହାଯାଏ ଏବଂ ପରେ ଶ୍ରୀ ବ୍ରହ୍ମାଜୀଙ୍କ ଦ୍ୱାରା ଯାହା ପ୍ରକାଶିତ ହେଲା ତାହାକୁ ବିସର୍ଗ କୁହାଯାଏ ତେଣୁ ସୃଷ୍ଟି ତତ୍ତ୍ୱ ସର୍ବପ୍ରଥମେ ଇନ୍ଦ୍ର ମୁଖ୍ୟ ଥିବା ପ୍ରତାପ ଦେବଙ୍କ ପାଦ ପଦ୍ମରେ ପ୍ରଣତି ନିବେଦନ କରି ଆମେ ଏହି ସୃଷ୍ଟି ବିବାହ ବିଷୟରେ ବର୍ଣ୍ଣନା କରିବା। ତୃତୀୟ ସ୍କନ୍ଧ ଏ ଦଶମ ଅଧ୍ୟାୟ ସୃଷ୍ଟି ପ୍ରକ୍ରିୟା ଆରମ୍ଭ ହେଉଛି। ବ୍ରହ୍ମା ସୃଷ୍ଟି କରୁଛନ୍ତି, ବ୍ରହ୍ମାଙ୍କ ପାଖରେ ଆଉ କିଏ ନଥିଲେ, ସେ ନିଜେ ସବୁ ସୃଷ୍ଟି କରୁଛନ୍ତି, ସବୁକିଛି ତାଙ୍କଠାରୁ ସୃଷ୍ଟି ହେଇଛନ୍ତି, ତାଙ୍କୁ ବ୍ରହ୍ମାଙ୍କୁ ସୃଷ୍ଟିକର୍ତ୍ତା ବୋଲି କୁହାଯାଉଛି। ଭାଗବତଙ୍କ ଦ୍ୱିତୀୟ ସ୍କନ୍ଧ ପଞ୍ଚମ ଅଧ୍ୟାୟରେ ଯେତେବେଳେ ନାରଦ ମୁନି ପ୍ରଶ୍ନ ପଚାରୁଛନ୍ତି ବ୍ରହ୍ମାଙ୍କୁ ତାଙ୍କର ପିତାଙ୍କୁ, ଯେ ପିତା ଆପଣ ତ ସମଗ୍ର ସୃଷ୍ଟିକର୍ତ୍ତା, ତାହେଲେ ଆପଣ ପୁଣି କାହାର ଧ୍ୟାନ କରୁଛନ୍ତି? ତେଣୁ ବ୍ରହ୍ମା ନାରଦଙ୍କୁ କହିଲେ, ପ୍ରକୃତରେ ମୁଁ ସୃଷ୍ଟିକର୍ତ୍ତା ନୁହଁ, ଭଗବାନ ହେଉଛି ସୃଷ୍ଟିକର୍ତ୍ତା। ସୃଜାମି ତନ୍ୟୁକ୍ତୋହଂ ହରୋ ହରତି ତଦ୍ବଶଃ ବିଶ୍ୱଂ ପୁରୁଷ ରୂପେଣ ପରିପାତି ତ୍ରିଶକ୍ତିଭ୍ୟୁ। ପ୍ରଥମେ ବ୍ରହ୍ମା କହିଲେ, ପ୍ରକୃତରେ ଲୋକମାନେ ମୋତେ ଯେଉଁ କହୁଛନ୍ତି ଜଗତଗୁରୁ ବୋଲି, ପ୍ରକୃତରେ ଭଗବାନଙ୍କ ମାୟା ଦ୍ୱାରା ସେମାନେ ମୋହିତ ହୋଇକି ରହିଛନ୍ତି। ତେଣୁ ତସ୍ମୈ ନମ ଭଗବତେ ବାସୁଦେବା ଧିମହି ଯତ୍ ଯାହାଙ୍କର ଯତ୍ ମାୟା ମାଂ ବଦନ୍ତି ଜଗଦ୍ଗୁରୁ। ଦ୍ୱିତୀୟ ସ୍କନ୍ଧ ପଶ୍ଚିମ ଅଧ୍ୟାୟରେ ବ୍ରହ୍ମା ବର୍ଣ୍ଣନା କରୁଛନ୍ତି, ତସ୍ମୈ ନମ ଭଗବତେ ବାସୁଦେବା ଧିମହି ଜନ୍ମାୟା ଦୁର୍ଜୟା ମାଂ ବଦନ୍ତି ଜଗଦ୍ଗୁରୁ। ଲୋକମାନେ ଭଗବାନଙ୍କୁ ମାୟା ଦ୍ୱାରା ମୋହିତ ହୋଇକରି ଠିକ୍ ଭାବରେ ତତ୍ତ୍ୱଟିକୁ ଜାଣିପାରନ୍ତି ନାହିଁ। ତେଣୁ ବ୍ରହ୍ମା କହୁଛନ୍ତି, ମୁଁ ସେଇ ଭଗବାନ ଯିଏକି ବାସୁଦେବ, ତାଙ୍କର ମୁଁ ଧ୍ୟାନ କରୁଛି, ତସ୍ମୈ ନମ ଭଗବତେ ବାସୁଦେବା ଧିମହି। କାରଣ ଜନ୍ ମାୟା ଦୁର୍ଜୟା, ଯାହାଙ୍କର ମାୟାକୁ କେହି ଅତିକ୍ରମ କରିପାରିବେ ନାହିଁ, ତେଣୁ ସେହି ମାୟା ଦ୍ୱାରା ମୋହିତ ହୋଇକି ଲୋକମାନେ ଭାବନ୍ତି, ମାଂ ବଦନ୍ତି ଜଗଦ୍ଗୁରୁ, ମୋତେ ଜଗଦ୍ଗୁରୁ ଭାବନ୍ତି ଜଗଦ୍ଗୁରୁ। କିନ୍ତୁ ପ୍ରକୃତରେ ଜଗଦ୍ଗୁରୁ ହେଉଛନ୍ତି ଭଗବାନ କୃଷ୍ଣ, କୃଷ୍ଣଙ୍କ ବନ୍ଦେ ଜଗଦ୍ଗୁରୁ ବୋଲି କୁହାଯାଇଛି। ତେଣୁ ଯଦିଓ ପ୍ରକୃତରେ ଗୁରୁ ପରମ୍ପରାରେ ଆମର ଯେଉଁ ବ୍ରହ୍ମମାଧ୍ୟ ଗୌଡ଼ ପରମ୍ପରାରେ ମୂଳ ଆଦି ଗୁରୁ ହେଉଛନ୍ତି ବ୍ରହ୍ମା, ସେଥିପାଇଁ ତାଙ୍କୁ କୁହାଯାଏ ଆଦି କବୟେ, ପ୍ରଥମ ଶ୍ଳୋକରେ କଥା କୁହାଯାଉଛି, ସେ ହେଉଛନ୍ତି ଆଦି କବି ବା ଆଦି ଗୁରୁ ସିଏ। କିନ୍ତୁ ତଥାପି ସିଏ କହୁଛନ୍ତି, ପ୍ରକୃତରେ ମୁଁ ଆଦିଗୁରୁ ନୁହଁ, ଆଦିଗୁରୁ ହେଉଛନ୍ତି ଭଗବାନ କୃଷ୍ଣ। ତେଣୁ ସେ ପ୍ରକୃତରେ ଗୁରୁ ପରମ୍ପରାରେ ଆସୁଛନ୍ତି, ତେଣୁ ଇଏ ଗୋଟେ ପରମ୍ପରା ଭଗବାନ ସୃଷ୍ଟି କରିଛନ୍ତି, ନିର୍ବଲିକମ୍, ଏଥିରେ କୌଣସି ମନଗଢ଼ା ଜିନିଷ ନାହିଁ, କୌଣସି କଳ୍ପନା ଜିନିଷ ନାହିଁ, କୌଣସି କୈତବ ଜିନିଷ ନାହିଁ, ନିର୍ବଲିକ ସମ୍ପ୍ରଦାୟ ଇଏ ବ୍ରହ୍ମାଙ୍କ ଠାରୁ ଆସୁଛି। ସମ୍ପ୍ରଦାୟ ଚାରି ସମ୍ପ୍ରଦାୟ ଯେଉଁ ରହିଛି, ବ୍ରହ୍ମାଙ୍କର ଗୋଟେ ସମ୍ପ୍ରଦାୟ, ସେହି ସମ୍ପ୍ରଦାୟରେ ଆମେ ଆସୁଛେ, ପ୍ରକୃତ ଜ୍ଞାନ ଆମେ ପ୍ରାପ୍ତ ହେଉଛେ। ବ୍ରହ୍ମା ଜାଣୁଛନ୍ତି ତାଙ୍କର କେତେ ବୁଦ୍ଧି ବା ତାଙ୍କର କେତେ ଶକ୍ତି ରହିଛି। ତେଣୁ ସେ କହୁଛନ୍ତି, ସୁଜାମି ତନ୍ୟୁକ୍ତ ହଁ ହେ ନାରଦ, ହେ ପୁତ୍ର, ତୁମେ ଯେଉଁ ପଚାରୁଛ ମୁଁ ସୃଷ୍ଟିକର୍ତ୍ତା, କିନ୍ତୁ ମୁଁ ଏ ଯେଉଁ ସୃଷ୍ଟି କରୁଛି ଭଗବାନଙ୍କ ଦ୍ୱାରା ମୁଁ ନିଯୁକ୍ତ ହୋଇଛି ସୃଷ୍ଟି କରିବା ପାଇଁ, ମୋର କୌଣସି ଶକ୍ତି ନଥିଲା, ମୁଁ ବହୁତ ବର୍ଷ କାଳ ଧ୍ୟାନ କଲି, ମୁଁ ନିଜେ ଜାଣିପାରିଲି ମୁଁ କିଏ। ବହୁତ ବର୍ଷ କାଳ ଧ୍ୟାନ କଲା ପରେ ମୁଁ ଜାଣିଲି ପ୍ରକୃତରେ ମୁଁ ଭଗବାନ ଗର୍ଭୋଦୟ ବିଷ୍ଣୁଙ୍କର ପୁତ୍ର, ପଦ୍ମ ଉପରେ ଯାହା ଭଗବାନଙ୍କର ନାଭିରୁ ଯେଉଁ ପଦ୍ମ ବାହାରିଛି ସେ ପଦ୍ମରେ ମୁଁ ଯାହା ହେଇଛି, ତେଣୁ ମୋର ନାମ ପଦ୍ମଯୋନି ବା ସ୍ୱୟମ୍ଭୁ ବୋଲି ମୋତେ କହୁଛନ୍ତି। ତେଣୁ ସେଇ ଭଗବାନ ପ୍ରକୃତରେ ସବୁ ସୃଷ୍ଟି କରୁଛନ୍ତି, ମୋତେ ଯେଉଁ ଜ୍ଞାନ ଦେଇଛନ୍ତି ସେ ଜ୍ଞାନ ଦ୍ୱାରା ମୁଁ ବର୍ତ୍ତମାନ ତାକୁ ବିସ୍ତାର କରୁଛି। ଏଇ ବିସର୍ଗ ବୋଲି କୁହାଯାଉଛି, ପ୍ରଥମ ସୃଷ୍ଟିକୁ ସ୍ୱର୍ଗ ବୋଲି କୁହାଯାଏ। ଦ୍ୱିତୀୟ ସ୍କନ୍ଧ ଦଶମ ଅଧ୍ୟାୟରେ ଏକଥା କୁହାଯାଇଛି। ଭାଗବତରେ ଯେଉଁ ଦଶଟି ବିଷୟ ବର୍ଣ୍ଣନା କରାଯାଇଛି, ତା'ର ପ୍ରଥମ ଦୁଇଟି ବିଷୟ ହେଉଛି ସ୍ୱର୍ଗ ଏବଂ ବିସର୍ଗ, କେମିତି ପ୍ରଥମେ ସୃଷ୍ଟି ହେଉଛି। ଠିକ ଅଛି, ସାଉଣ୍ଡ ହେଲା ତ ସେମିତି ପ୍ରଥମେ ସୃଷ୍ଟି ହେଉଛି। ବ୍ରହ୍ମା ମଧ୍ୟ ସୃଷ୍ଟ ଜୀବ, ସେ ପ୍ରଥମେ କେମିତି ସୃଷ୍ଟି କରିବେ? ପ୍ରଥମେ ଭଗବାନ ପ୍ରଥମେ ରହିଛନ୍ତି, ପ୍ରଥମେ ସେ କଥା ଭଗବାନ ବ୍ରହ୍ମାଙ୍କୁ ସେ ଜ୍ଞାନ ଦେଇଛନ୍ତି। ଅହମ୍ ଏବା ଅଗ୍ରେ ନାନୀ ଅଧ୍ୟକ୍ଷ ସରସ୍ୱତ ପରମ ପ୍ରସାଦ ଅହମ୍ ଜଗ ସଜ ଯୋଗ ସୃଷ୍ଟି ସୌଷ୍ଣିହମ୍। ଇଏ ହେଉଛି ଚତୁଶ୍ରୀ ଭାଗବତର ପ୍ରଥମ ଶ୍ଳୋକ, ଭଗବାନ ବ୍ରହ୍ମାଙ୍କୁ ସେ ଜ୍ଞାନ ଦେଇଛନ୍ତି। ଏ ଚାରୋଟି ଶ୍ଳୋକରେ ସମସ୍ତ ଜ୍ଞାନ ବ୍ରହ୍ମାଙ୍କୁ ଦେଇ ଦେଇଛନ୍ତି। ତେଣୁ ସୃଷ୍ଟିର ଆରମ୍ଭରେ ଭଗବାନ ଥିଲେ, ଅହମ୍ ଏବା ଅଗ୍ରେ ଆଉ କେହି ନଥିଲେ, ନାନ୍ୟ ଆଉ କେହି ନଥିଲେ, ଭଗବାନ ଛଡ଼ା ଆଉ କେହି ନଥିଲେ। ତେଣୁ ଭଗବାନ ହେଉଛନ୍ତି ଅନାଦି ଆଦି ଗୋବିନ୍ଦ ସର୍ବକାରଣ କାରଣ, ସବୁକିଛିର ମୂଳ ହେଉଛନ୍ତି ଭଗବାନ କୃଷ୍ଣ। ବହୁନାମ ଜନ୍ମ ନାମନ୍ତେ ଜ୍ଞାନବାନ ମାନ ପ୍ରସୁଛନ୍ତି,
ବାସୁଦେବ ସରଣୀ ମହାତ୍ମା ସୁଦୁର୍ଲଭ। ଯେଉଁମାନେ ପ୍ରକୃତ ଜ୍ଞାନ ପ୍ରାପ୍ତ ହେଇଛନ୍ତି ସେମାନେ ଜାଣନ୍ତି ଭଗବାନ ବାସୁଦେବ ହେଉଛନ୍ତି ସବୁକିଛିର ମୂଳ, ସର୍ବକାରଣ କାରଣ, ତେଣୁ ସେ ସୃଷ୍ଟି କରୁଛନ୍ତି। ବୀଜ ରୂପରେ ଯେମିତି ମଞ୍ଜି ଆମେ ପୋତିଲେ ମଞ୍ଜିରୁ ଗଛ ହେଉଛି, ଯେମିତି ସେ ମଞ୍ଜିରୁ ଗଛ ବାହାରିଲା ଗଛ କେମିତି ହେଉଛି, ସେ ଗଛଟି ମଞ୍ଜି ଆକାରରେ ଭଗବାନ ସୃଷ୍ଟି କରିଛନ୍ତି। ଭଗବାନଙ୍କ ଅଚିନ୍ତ୍ୟ ଶକ୍ତି ଆମେ ଚିନ୍ତା କରିପାରିବା ନାହିଁ। ସେତେବେଳେ ଆମର କହୁଥିଲୁ ସେଦିନ ସେ କଥା ଯେ ଯେତେବେଳେ ନାରଦ ମୁନି ଯେତେବେଳେ ଯାଉଛନ୍ତି ବୈକୁଣ୍ଠ ଲୋକକୁ, ସେତେବେଳେ ସେ ଯେଉଁ ବ୍ରାହ୍ମଣ ଜଣଙ୍କ ସେ ପଚାରିଲେ ଯେ ମୁଁ କେବେ ଉଦ୍ଧାର ପାଇବି, ଏବଂ ମୋତି ଜଣଙ୍କୁ ମଧ୍ୟ ପଚାରିଲେ ମୁଁ କେବେ ଉଦ୍ଧାର ପାଇବି। ଆମର ବର୍ତ୍ତମାନ ଯେଉଁ ଭାଗବତ କଥା ଚାଲିଛନ୍ତି, ଭକ୍ତିଗର ନାରାୟଣ ସ୍ୱାମୀ ମହାରାଜ କହୁଛନ୍ତି, ସେତେବେଳେ ନାରଦ ମୁନି ସବୁଠୁ ପଚାରୁଛନ୍ତି କିଏ ସବୁଠୁ ଶ୍ରେଷ୍ଠ ଭକ୍ତ। ତେଣୁ ସେ ନାରଦ ମୁନି ସବୁବେଳେ ତାଙ୍କର ବୈକୁଣ୍ଠ ଲୋକକୁ ଯିବା ଆସିବା ଚାଲିଛି। ତେଣୁ ଭଗବାନଙ୍କୁ ଦେଖା ହେଲା ପରେ ଭଗବାନ କହିଲେ ଯେ ସେ ବ୍ରାହ୍ମଣ ଜଣଙ୍କ ବହୁତ ବର୍ଷ ପରେ ଉଦ୍ଧାର ପାଇବ, କିନ୍ତୁ ମୋତି ଜଣଙ୍କ ଏଇ ଜନ୍ମରେ ସେ ଉଦ୍ଧାର ପାଇଯିବ। ତେଣୁ ଯେତେ ନାରଦ ମୁନି ସେ କଥା କହିଲେ ମୋତିଙ୍କୁ, ମୋତି ବହୁତ ଆନନ୍ଦରେ ନୃତ୍ୟ କରିବା ପାଇଁ ଲାଗିଲେ, କାରଣ ତାଙ୍କର ସେ ମୁକ୍ତି ପାଇଯିବେ ବହୁତ ଜଗତରୁ। ତେଣୁ ନାରଦ ମୁନି କହିଲେ ତୁମେ ଏ କଥାରେ ବିଶ୍ୱାସ କରୁଛ ନା? ହଁ, ଭଗବାନଙ୍କ କଥା କାହିଁ ଅବିଶ୍ୱାସ କରାଯିବ, ଆପଣ ପୁଣି ସାଧୁ ଜଣେ, ଆପଣଙ୍କ କଥା ମୁଁ କାହିଁ ଅବିଶ୍ୱାସ କରିବି? ନା ଭଗବାନ କ'ଣ କରୁଥିଲେ ଜାଣିଛ? ନା କ'ଣ କରୁଥିଲେ? ନା ଭଗବାନ ଗୋଟେ ଛୁଞ୍ଚିର ମୁନରେ, ଛୁଞ୍ଚିର ତଳେ ଯେଉଁ ପଛରେ ଯେଉଁ ଛିଦ୍ରଟି ରହିଛି, ସେଇ ଛିଦ୍ରରେ ଗୋଟେ ହାତୀକୁ ଏପଟେ ପୁରେଇ ସେପଟେ ବାହାର କରୁଥିଲେ। ତେଣୁ ମୋତି କହିଲା ଭଗବାନ ସବୁକିଛି କରିପାରିବେ ନା? କେମିତି ଏଇଟା ସମ୍ଭବ ହବ ନା? ମୋତି ଜଣଙ୍କ ସେଇ ଗୋଟେ ବର ଗଛ ମୂଳରେ ବସି ଜୋତା ସିଲେଇ କରୁଥିଲେ। ତେଣୁ ସେ କହିଲେ ଦେଖନ୍ତୁ ମହାରାଜ, ଏଇ ଯେଉଁ ବୃକ୍ଷ ମୂଳରେ ବସିଛି, ଏତେ ବିରାଟ ବଡ଼ ବୃକ୍ଷ, ବଡ଼ ବୃକ୍ଷ, ଏ ବୃକ୍ଷର କେମିତି ଉତ୍ପତ୍ତି ହୋଇଛି? ଛୋଟିଆ ମଞ୍ଜିର ଉତ୍ପତ୍ତି, କେତେ କ୍ଷୁଦ୍ର ମଞ୍ଜିର ଉତ୍ପତ୍ତି। ତେଣୁ ଭଗବାନ ଯଦି ଏତେ କ୍ଷୁଦ୍ର ମଞ୍ଜିରୁ ଏତେ ବିରାଟ ବୃକ୍ଷକୁ ସୃଷ୍ଟି କରିପାରୁଛନ୍ତି, ତାହେଲେ କାହିଁକି ଗୋଟେ ଛୁଞ୍ଚିର ମୁନରେ, ଛୁଞ୍ଚିର ଛିଦ୍ରରେ କାହିଁକି ହାତକୁ ଏପଟ ନ କରିପାରିବେ? କ'ଣ ଔଷଧ ଏତେ କ'ଣ ଅଛି? ଭଗବାନ ସବୁ କିଛି କରିବା ପାଇଁ ସମର୍ଥ। କିନ୍ତୁ ସେ ବ୍ରାହ୍ମଣ ଜଣଙ୍କ ଯେତେବେଳେ କଥା ଶୁଣିଲା ଯେ ଭଗବାନ କହିଛନ୍ତି ତାର ଅନେକ ଜନ୍ମ ଲାଗିଯିବ ମୁକ୍ତି ହେବା ପାଇଁ, ତେଣୁ ସେ ବିଶ୍ୱାସ କଲା ନାହିଁ ଭଗବାନ କଥା, ସାଧୁଙ୍କର କଥା ମଧ୍ୟ ସେ ବିଶ୍ୱାସ କଲେ। ଯଦିଓ ସେ ବ୍ରାହ୍ମଣ ଶାସ୍ତ୍ର ଅଧ୍ୟୟନ କରିଛନ୍ତି, ବହୁତ ଜ୍ଞାନ ଅଛି ତାଙ୍କର, କିନ୍ତୁ ତଥାପି ସେ ବୁଝିପାରିଲେ ନାହିଁ। ସେ କହିଲେ ସମ୍ଭବ ନୁହଁ, ଏତେ ଶାସ୍ତ୍ର ଅଧ୍ୟୟନ କରୁଛି, ତେଣୁ ମୁଁ ଶୀଘ୍ର ମୁକ୍ତି ପାଇବା କଥା, ଏତେ ଜନ୍ମ କାହିଁ ମୋତେ ବୁଝିବାକୁ ପଡ଼ିବ? ଆଚ୍ଛା, କହିଲେ ଭଗବାନ କ'ଣ କରୁଥିଲେ ନା? ଭଗବାନ ଗୋଟେ ଛୁଞ୍ଚି ମୁନରେ ଏ ହାତୀକୁ ଏପଟ ସେପଟ କରୁଥିଲେ ନା? ଏସବୁ ମିଥ୍ୟା କଥା, ଏସବୁ ସମ୍ଭବ ନୁହଁ। ଗୋଟେ ଛୁଞ୍ଚିର ଛିଦ୍ରରେ କେମିତି ହାତୀଟା ଏପଟ ସେପଟ ହେବ? ତେଣୁ ପ୍ରକୃତରେ ନାରଦ ମୁନି ଜାଣିଲେ ଯେ ପ୍ରକୃତରେ କିଏ କେଉଁ ସ୍ଥିତିରେ ଅଛନ୍ତି। ଭଗବାନଙ୍କ ବିଶ୍ୱାସ ନହେଲା ପର୍ଯ୍ୟନ୍ତ ଜଣେ ଅଗ୍ରଗତି କରିପାରିବ ନାହିଁ। ଶ୍ରଦ୍ଧା ସତ୍ୟ ବିଶ୍ୱାସ କହେ ସୁଦୃଢ଼ ନିଶ୍ଚୟ, କୃଷ୍ଣ ଭକ୍ତି କହିଲେ ସର୍ବକର୍ମକୃତ ହୁଏ। ଇଏ ହେଉଛି ଭଗବାନ ଉପରେ ଯଦି ଆମେ ବିଶ୍ୱାସ କରିବା ତାହେଲେ ଆମେ ନିଶ୍ଚିତ ଭାବରେ ଅଗ୍ରଗତି କରିପାରିବା। ତେଣୁ ଏ ଶାସ୍ତ୍ର ଯେଉଁ ରହିଛି, ଏ ଶାସ୍ତ୍ରରେ କୌଣସି ଯେଉଁ ବଦ୍ଧ ଜୀବର ଚାରୋଟି ଲକ୍ଷଣ ରହିଛି, ଭ୍ରମ, ପ୍ରମାଦ, ବିପ୍ରଲିସା ଏବଂ କରୋନା ପାଠ, ଏସବୁ ଦୋଷ ଏ ଶାସ୍ତ୍ରରେ ନଥାଏ। ଆର୍ଯ୍ୟ ବିଜ୍ଞ ବାକ୍ୟ ନାହିଁ ଦୋଷ ଏସବୁ, ଏଥିରେ କୌଣସି ପ୍ରମାଦ ନାହିଁ ବା ଭ୍ରମ ନାହିଁ। ତେଣୁ ଏଇ ଶାସ୍ତ୍ରରେ ଯେଉଁଟା ବର୍ଣ୍ଣନା କରାଯାଉଛି ଆମେ ସେଇଟାକୁ ଗ୍ରହଣ କରିବାକୁ ପଡ଼ିବ। ଭଗବାନ ସବୁ ମଞ୍ଜି ଆକାରରେ ସବୁ କିଛିକୁ, ବିରାଟ ତତ୍ତ୍ୱକୁ ଗୋଟେ କ୍ଷୁଦ୍ର ମଞ୍ଜି ଆକାରରେ ପରିଣତ କରିପାରିବେ, ଏ ଭଗବାନଙ୍କର ଶକ୍ତି ରହିଛି। ସବୁ ଜିନିଷ ଆମେ ଦେଖିଛେ କ୍ଷୁଦ୍ରରୁ ବୃହତ ହେଉଛି। ଆମେ ଯେଉଁ ଜନ୍ମ ହେଉଛେ, ଏତେ ଶରୀର ଧାରଣ କରୁଛେ, ଆମ ବୃଦ୍ଧି ହେଉଛି, ଏସବୁ କେମିତି ଆରମ୍ଭ ହେଉଛି? ଭାଗବତ ତୃତୀୟ ସ୍କନ୍ଧ 31 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କର୍ମଣ ଦେବନେତ୍ରେଣ ଜନ୍ତୁର୍ଦେହ ଉପତ୍ୟ ସ୍ତ୍ରିୟା ପ୍ରଭିଷ୍ଟ ଉଦରଂ ପୁରୁଷ ରିହେତ କଣାଶୟ। କେମିତି ଜନ୍ମ ହେଉଛି, ଜଣେ ମନୁଷ୍ୟ ଜନ୍ମ ପ୍ରାପ୍ତ କେମିତି ହେଉଛି ନା? କର୍ମଣ ଦୈବନେତ୍ରେଣ, ଆମେ ଯେଉଁ ସବୁ କର୍ମ କରୁଛେ ସେ ଅନୁସାରେ ଆମର ଫଳ ପ୍ରାପ୍ତ ହେଉଛେ, ଦେବତାମାନଙ୍କ ଦ୍ୱାରା ଏ ସ୍ତ୍ରୀକୃତ ହେଉଛି, ଏ କେଉଁ ଜନ୍ମ ପ୍ରାପ୍ତ ହେବ। तेणु से मैंने गोटे उपयुक्त पितांकर बीर्य को आश्रय करी जन तांकर जो कर्मफल अनुसार गोटे माता गर्भर से आश्रय नौ गोटे रात गोटे बुद्बुद भाई रोचे तार केमी बुद्धि हो वर्णना कर तेणु ये जो सृष्टि होती सब तत्व रही ये विराट तत्व सबू क्षुद्र तत्व परिणत हो भाव समस्त वेद भगवत गीतार भगवान कहते ये समस्त वेद्यम प्रणव वेद्यम पवित्र ओंकार ये समस्त वेद ये विस्तार शास्त्र रही विस्तार श्लोक सब रही पुणी जदि क्षुद्र आकार परिणत कर संक्षेप वर्णना कर गोटे अक्षर से ओम ओंकार तेणु क्षुद्रु विस्तार हो संक्षेप विस्तार होती यह सब ये सृष्टि तत्व होती ये भाव में सबकि सूक्ष्म आकार रोच सूक्ष्म स्थूल हो शब्द रु आकाश सृष्टि होती आकाश रु पुणी जो विकार होती स्पर्श वायु सृष्टि होती पुणी वायु वायु विकार लाभ कर रूप आसुची अग्नि सृष्टि होती पुणी अग्नि विकार लाभ कर रस आसुची जल सृष्टि होती पुणी जल जो विकार होते पृथ्वी सृष्टि होते भूमि जो थे गंध सृष्टि होती तेणु यही भाव में भौतिक जगत सृष्टि आरंभ हो सूक्ष्म स्थूल होती जो ध्वंस हम तो स्थूल पुणी सूक्ष्म होकर सूक्ष्म परिणत हो तेणु ये विस्तार ये हूँ रहस्य सृष्टि रहस्य भगवान जो भगवद गीत श्रीमद भागवतम जो चारोटी ज्ञान दे चारोटी श्लोक ब्रह्मा से सृष्टि जापारे तेणु ब्रह्मा जो भगवान ज्ञान प्राप्त होती कह पद्मकोश तद विलोक्य बृहद व्यापी विराट से पुष्प रही मंजी आकार जो पुष्प रही बृहद मानने विराट आकार रही चेतन चर्चा मत वर्णना कर 50 कोटी योजना 400 कोटी माइल मैं 600 कोटी किलोमीटर ये भौतिक जगतर विस्तार तेणु ये विराट सृष्टि ये को भौतिक जगत को पद्म आकार जो सृष्टि से विवाह करने लगे विवाह करने लगे आम गोटे कार्य करने जड़े करने बड़ कष्ट हो जाते विराट सृष्टि से प्रथम निजे सब कर ये भौतिक जगत को से तीन भाग में विभक्त कर से वर्णना करीधा भाव्यम द्विसप्तधा 14 लोकर परिणत कले भौतिक ये पद्म को तीन भाग विभक्त करी पुणी 14 भाग विभक्त कले तेणु बृहद व्यापी जदि बहुत विराट भौतिक जगत रही सी कौन कले ना पुष्करम जो अधिष्ठितम से जो पुष्कर जो पद्म रही से पुष्प अधिष्ठित रही से पद्म पुष्प रही से भौतिक जगत को सृष्टि करें लोकान प्राग लीना ये भौतिक जगत सब रही ये सृष्टि होती काल रोच अंतिम ध्वंस हो जाए पुणी सृष्टि होती काल रोच पुणी ध्वंस हो भाव में भौतिक जगत सब रही चीज जगत सब रही से भाव में भौतिक जगत सब रही कि जगत में सृष्टि स्थिति प्रलय ना कि सृष्टि स्थिति प्रलय रही से माया मायार जगत यहाँ हूँ दुखालय अशाश्वतम कशाश्वतम ये तो सब रही पार ना जन जी चाहिए जो जे ज्ञान प्राप्त हम प्रकृत में भौतिक जगत हूँ दुखालय जन्म मृत्यु जरा व्याधि दुख दुषाणु दर्शनम ये भौतिक जगत से सृष्टि होती दुख प्रदान करने सृष्टि भगवान सृष्टि कर सृष्टिकर्ता कहते हैं दुख आलय ए दुखर आलय जन्म मृत्यु अनेक प्रकार दुख रही कि मुख्य हूँ जन्म मृत्यु जरा व्याधि ये हूँ मुख्य दुख वैज्ञानिक मैंने जो जिते प्रकार गवेषणा करते कौन जो उद्भावन कले ये जो भौतिक जगतर समस्या रही जन्म मृत्यु जरा व्याधि आपको से समाधान करें तेणु आम प्रभात महाराज कहती इज ए चैलेंज फॉर द साइंटिस्ट ये गोटे वैज्ञानिक मान ये चैलेंज तुम्हें ये समस्या समाधान करें कि समस्या समाधान जो स्पिरिचुअल वैज्ञानिक मैंने अच्छा परमार्थिक वैज्ञानिक मैंने अच्छा ये समस्या समाधान कर भगवदगीता समाधान भगवान कहते मामुपेत्य पुनर्जन्म दुखाड़य मशाशतम ना प्रवती महात्मा संसिधि परमांगता जदि आम भगवान को शरण में जीवा ताल समस्या समाधान कर महात्मा परिणत हो भगवान को प्राप्त हवा मामुपेत्य आमको बहुत जगत को आसवा पड़ो ना पुनरपि जननम पुनरपि मरणम पुनरपि जननी जठरे शयनम यह संसारे बहु दुस्तारे कृपा पारे पाही मुरारे भगवान मुरारी कर कृपा न पाया पर्यंत से जाने भौतिक जगत रिंग विभिन्न प्रकार भौतिक जगत दुख रही जन्म मृत्यु जरा व्याधि ये दुख को जाने भोग कर चलती है जड़े जब चाहिए ठीक अच्छे मुझे दुख भोग कर रही तथा किसी रहीपर ना कहीं ये तो अशाश्वत ये सृष्टि हम किसी काल रंस हो तेरे भौतिक जगत से भौतिक जगतर जो रही तार लक्षण होता छा विकार रही सृष्टि हम तापर बुद्धिलाभ कर किसी काल स्थिर रहीपर क्षय हम अंतिम ध्वंस हो किसी विस्तार बाय प्रोडक्ट बाहर कर ध्वंस विस्तार कर भौतिक जगत हूँ ये भाव में छटी विकार रही छा विकार तेणु ये भौतिक जगत ऊर्धर जो रही चीज जगत से कौन विकार ना से जगत को कुटस्थ भी कहुच भगवदगीता पंद्रह अध्याय षोल श्लोक भगवान गीता कहते द्वाभिमो पुरुष लोके क्षरस्ताक्षर एवं क्षर सर्वाणी भूतानी कुटस्थो अक्षर उच्यते तीन जगत को कुटस्थ भी कहुच्छे कारण से परिवर्तन ना से कौन विकार ना सड़ विकार ना भगवान शरीर ये कौन विकार ना भगवान शरीर हूँ सच्चिदानंद शरीर से जो अवश्य जन्म ना तथा से जन्म ग्रहण कर जीव को उद्धार करने आसले से जो सच्चिदानंद शरीर रही से जो अप्रकट हो चली जाते से सच्चिदानंद शरीर जाकर कौन विकार हो कि आमर विभिन्न प्रकार विकार हो जन्म होचे बुद्धिलाभ करते किसी का स्थायी रोचे किसी वंश विस्तार करते क्षय होते अंतिम ध्वंस होते मृत्युवरण करते कारण आम से भौतिक शरीर प्राप्त होते भौतिक जगत हूँ यार लक्षण हूँ से सब परिवर्तन चलती परिवर्तनशील भौतिक जगत तेणुक सृष्टि स्थिति प्रलय लगी रही तेणु प्राग लीलान भौतिक जगत जो सृष्टि हवा पूर्व मतलब तापर कौन दोष हो जा प्राग लीलान से क्या प्राग लीलान पूर्व जो पिला जो ध्वंस हो गला बर्तमान पुण सृष्टि होने लोकान यही लोक को से पुण सृष्टि कर कल्पिता स्मृति अचिंतय सृष्टि करी भगवान तक शक्ति दे भगवान तक ज्ञान दे सृष्टि करेंगे ये भाव चिंता कर ब्रह्मा चिंता कर सृष्टि आरंभ कर तेणु ये सृष्टि प्रक्रिया से भाव में बहुत गुरुत्वपूर्ण प्रक्रिया रही सृष्टि प्रक्रिया ब्रह्मा जो सृष्टि करपर्यंत वैज्ञानिक मैंने से सृष्टि रहस्य को बुझी पार ना प्रथम तो चिंता करमी सृष्टि होता से जापार ना आमर वैदिक शास्त्र को ग्रहण करूना तेणु से विभिन्न प्रकार गवेषणा करमी सृष्टि हो तब जदिओ विभिन्न प्रकार से मैंने उद्भावन करूँ ब्रह्मा जो सृष्टि कर शरीर में आम रक्त सृष्टि कर रक्त बर्तमान पर्यटन वैज्ञानिक मैंने सृष्टि करना जन जदि रोग पड़ू तरह जदि रक्त आवश्यकता होने जन जा लोक से रक्त प्रदान कले से जीवन धारण कर रक्त प्राप्त हो पार ना रक्त सृष्टि हो पार नहीं बहुत भाव जो खाद्य शस्य सब उत्पादन होती ये सब कौन उत्पादन हो भूमि भूमि गोटे मंजी पतिदेले से गई विभिन्न प्रकार सब बीज सब फल फूल शस्य इत्यादि सब उत्पन्न हो भूमि सब सृष्टि होती ये भूमि को लेकर वैज्ञानिक मैंने सृष्टि कर फल फूल पुष्प शस्य इत्यादि सृष्टि करें सृष्टि करें କାରଣ ଏ ସୃଷ୍ଟିର ପ୍ରକ୍ରିୟା ଭଗବାନ ଏଇଭଳି ଭାବରେ କରିଛନ୍ତି। ଅନ୍ନାଦି ଭୂତାନି ପର୍ଜନାଦ ଅନୁସମ୍ଭବ ଯଜ୍ଞାନୁମତି ପର୍ଜନ୍ୟ ଯଜ୍ଞ କର୍ମ ସମ୍ଭବ। ଆମର ଆବଶ୍ୟକତା ହେଉଛି ଅନ୍ନ, ଅନ୍ନାଦି ଭୂତାନି, ଅନ୍ନଟା କେମିତି ହେଉଛି ନା ପର୍ଜନାଦ ଅନୁସମ୍ଭବ, ଦୃଷ୍ଟି ମାଧ୍ୟମରେ ସେ ଅନ୍ନ ହେଉଛି, ଦୃଷ୍ଟି ମାଧ୍ୟମ ଦୃଷ୍ଟି ଦ୍ୱାରା ଏଇ ଶସ୍ୟ ବୃଦ୍ଧି ଲାଭ କରିକିରି ସେ ଦେଉଛି, ବୃକ୍ଷ ସବୁ ବୃଦ୍ଧି ଲାଭ କରୁଛନ୍ତି ଏବଂ ସେ ସବୁ ଫଳ ପ୍ରଦାନ କରୁଛନ୍ତି। ଏବଂ ବୃଷ୍ଟି କେମିତି ହେଉଛି ନା ଯଜ୍ଞ ମାଧ୍ୟମରେ ବୃଷ୍ଟି ହେଉଛି। ଯଜ୍ଞ କହିଲେ ଖାଲି ଯେ ଅଗ୍ନିରେ ଘିଅ ହେଉଛି ଦେଲେ ଯଜ୍ଞ, ତା ନୁହଁ, ଯଜ୍ଞ କର୍ମ ସମ୍ଭବ। ଯଜ୍ଞଟା କେମିତି ହେଉଛି ନା ଏଇ କର୍ମ ଦ୍ୱାରା ଯଜ୍ଞ ହେଉଛି, ଅନୁମୋଦିତ କର୍ମ, ବେଦରେ ଏସବୁ କର୍ମ ଅନୁମୋଦିତ ହେଇଛି। କର୍ମ ବ୍ରହ୍ମ ଉଦ୍ଭବ ବିଧି, କେଉଁ କର୍ମକୁ ଯଜ୍ଞ ବୋଲି କୁହାଯାଉଛି ନା ବ୍ରହ୍ମୋଦ୍ଭବ, ବ୍ରହ୍ମ ବା ବେଦରେ ଯେଉଁ ଅନୁମୋଦିତ କର୍ମ ସବୁ ରହିଛି ସେଇ ଅନୁମୋଦିତ କର୍ମ ହେଲେ ସେଇଟା ଯଜ୍ଞରେ ପରିଣତ ହେଉଛି। କର୍ମ ବ୍ରହ୍ମ ଉଦ୍ଭବ ବିଧି, ବ୍ରହ୍ମାକ୍ଷର ସମୁଦ୍ଭବ। ଆମେ ଯଦି କହିବା କେତେଜଣ ଅଛନ୍ତି ଯେ କହନ୍ତି ଶାସ୍ତ୍ରକୁ କାହିଁକି ଆମେ ମାନିବା, ଶାସ୍ତ୍ରକୁ ଜଣେ ଲୋକ ଲେଖିଛନ୍ତି, ନା ନା ଶାସ୍ତ୍ରକୁ କେହି ଲୋକ ଲେଖିନାହାନ୍ତି, ବ୍ରହ୍ମ ଅକ୍ଷର ସମୁଦ୍ଭବ, ବ୍ରହ୍ମ ବା ବେଦ ଅକ୍ଷର ଭଗବାନଙ୍କଠାରୁ ଆସୁଛନ୍ତି। ସେଇ ନିଶ୍ୱାସୀ ବେଦ ବେଦ ବୋଲି କୁହାଯାଉଛି, ସେ ଭଗବାନଙ୍କର ନିଶ୍ୱାସରୁ ଯେମିତି ମୃତ୍ୟୁ ଜଗତ ସୃଷ୍ଟି ହେଉଛି ସେଭଳି ଭାବେ ତାଙ୍କ ନିଶ୍ୱାସରୁ ବେଦ ସୃଷ୍ଟି ହେଉଛନ୍ତି। ତେଣୁ ବ୍ରହ୍ମାକ୍ଷର ସମୁଦ୍ଭବ, ତସ୍ମାତ୍ ସର୍ବଗତମ ବ୍ରହ୍ମ ନିତ୍ୟ ଯଜ୍ଞ ପ୍ରତିଷ୍ଠିତ। ତେଣୁ ଏଇ ସେ ବେଦରେ ଏଇ ଯଜ୍ଞ ବିଷୟରେ ବା ଅନୁମୋଦିତ କର୍ମ ବିଷୟରେ ବର୍ଣ୍ଣନା କରାଯାଇଛି। ତେଣୁ ଇଏ ହେଉଛି ଗୋଟେ ଚକ୍ର ବୋଲି କୁହାଯାଉଛି, ଭଗବାନ ଏଇ ଚକ୍ରଟି ସୃଷ୍ଟି କରିଛନ୍ତି। ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତ ତିହଜ ଅଭାୟ ଇନ୍ଦ୍ର ରାମ ମୋଗମ ପାର୍ଥ ସଜୀବତୀ। ଏଇ ଯେଉଁ ଚକ୍ରଟି ହେଲା ଏ ଚକ୍ର କ'ଣ, ଅନ୍ନା ଭୋଜି ଭୂତାନି, ମନୁଷ୍ୟମାନଙ୍କର ଆବଶ୍ୟକତା ହେଉଛି ଅନ୍ନ। ଅନ୍ନ ଆମେ କେମିତି ପାଇବା ନା ଦୃଷ୍ଟି ମାଧ୍ୟମରେ ଅନ୍ନ ପାଇବା, ଦୃଷ୍ଟି କେମିତି ହେବ ନା ଯଜ୍ଞ ମାଧ୍ୟମରେ ଦୃଷ୍ଟି ହେବ, ଯଜ୍ଞ କ'ଣ ନା ବେଦରେ ଅନୁମୋଦିତ କର୍ମକୁ ଯଜ୍ଞ ବୋଲି କୁହାଯାଉଛି, ଇଏ ହେଉଛି ଚକ୍ର। ଏବଂ ପ୍ରବର୍ତ୍ତିତ ଚକ୍ର ନାନୁବର୍ତ୍ତୀୟ ଇତିହାସ ଅଭାୟୁ ଇନ୍ଦ୍ର ରାମ ମୋହମ ପାଠ ସଜୀବତୀ। ଏଇ ଚକ୍ର ମାଧ୍ୟମରେ ଭୌତିକ ଜଗତ ସବୁ କାର୍ଯ୍ୟ ହୋଇପାରୁଛି। ଏଇ ଚକ୍ର ଦ୍ୱାରା ଏଇ ଚକ୍ରକୁ ଯଦି ଆମେ ଗ୍ରହଣ କରିବା ନାହିଁ ତାହେଲେ ଆମେ ଆମର ଜୀବନ ବୃଥା ହୋଇଯିବ, ମୋହମ ପାଠ ସଜୀବତୀ। ଇନ୍ଦ୍ରିୟାରାମ, ତାକୁ ଇନ୍ଦ୍ରିୟାରାମ ବୋଲି କୁହାଯାଉଛି। ଦୁଇ ପ୍ରକାର ବ୍ୟକ୍ତି ଅଛନ୍ତି, ଗୋଟେ ହେଉଛି ଇନ୍ଦ୍ରିୟାରାମ, ଗୋଟେ ହେଉଛନ୍ତି ଆତ୍ମାରାମ। ଇନ୍ଦ୍ରିୟାରାମ କହିଲେ ଇନ୍ଦ୍ରିୟକୁ ସୁଖ ପ୍ରଦାନ କରିବା ପାଇଁ ସେମାନେ ଚେଷ୍ଟା କରନ୍ତି, ଜୀବନ ସାରା ଇନ୍ଦ୍ରିୟ ସୁଖରେ ରହିଥାନ୍ତି, ମାତିକି ରହିଥାନ୍ତି। ସେମାନେ ଆତ୍ମା ବିଷୟରେ କୌଣସି ଜ୍ଞାନ ପ୍ରାପ୍ତ ହୋଇନଥାନ୍ତି। ତେଣୁ ଇନ୍ଦ୍ରିୟାରାମ ହେଉଛନ୍ତି ତାଙ୍କର ଜୀବନ ବିଫଳ ହୋଇଯାଉଛି। ହରି ହରି ବିଫଳ ଜନମ ଗୁଆଇନ ମନୁଷ୍ୟ ଜନ୍ମ ପାୟା ରାଧା କୃଷ୍ଣ ନାଭଜିଆ ରାନିଆ ଶୁନିଆ ବିଷ ଖାଏ। ମନୁଷ୍ୟ ଜନ୍ମ ପ୍ରାପ୍ତ ହୋଇଛି ମାନେ ତାକୁ ଏ ସୁଯୋଗ ଦିଆଯାଇଛି, ସେ ସବୁ ଜାଣିବ, ଏ ସୃଷ୍ଟି ତତ୍ତ୍ୱକୁ ଜାଣିଲେ ସେ ଏ ଯେଉଁ ଚକ୍ର ଭଗବାନ ସୃଷ୍ଟି କରିଛନ୍ତି ଏଇ ଚକ୍ର ଅନୁସାରେ ସେ କାର୍ଯ୍ୟ କରିବ, ଯଜ୍ଞ ମାଧ୍ୟମରେ ସେ ଜୀବନ ଧାରଣ କରିବ। କିନ୍ତୁ ଏଇ ଯଜ୍ଞ କାର୍ଯ୍ୟ ନ କରି ଯଜ୍ଞ ଭଗବାନ କହିଲେ ଯେ ଯଜ୍ଞ ସୃଷ୍ଟା ଚିନ୍ନସନ୍ତୁ ମୁଚ୍ଛନ୍ତେ ସର୍ବକୃତି ସେଇ ଭୁଞ୍ଜନ୍ତେ ତୁ ଅଗମ ପାପା ଯେ ପଶୁଛି ଆତ୍ମ କାରଣା। ଏଇ ଯେଉଁ ଖାଦ୍ୟ ଜଣେ ଗ୍ରହଣ କରୁଛି ଏଇଟା ଭଗବାନଙ୍କୁ ଅର୍ପଣ କରି ସେ ଖାଦ୍ୟ ଗ୍ରହଣ କରିବା କଥା, କାରଣ ଏଇସବୁ ଖାଦ୍ୟ ହେଉଛି ଭଗବାନଙ୍କର, ଭଗବାନ ସେ ସୃଷ୍ଟି କରିଛନ୍ତି, ଆମେ ନିଜେ ସୃଷ୍ଟି କରିନେ। ତେଣୁ ଭଗବାନଙ୍କର ପଦାର୍ଥକୁ ଆମେ ଭଗବାନ ପ୍ରତି ସମର୍ପଣ ତାଙ୍କୁ ଅର୍ପଣ କରିବା କଥା, ଆମେ ନିବେଦନ କରିବା କଥା। ସେଥିପାଇଁ ଭଗବାନ ଆମକୁ ଅନୁରୋଧ କରୁଛନ୍ତି, ପତ୍ରଂ ପୁଷ୍ପଂ ଫଳଂ ତ୍ୱୟଂ ଯୋ ମେ ବକ୍ତା ପ୍ରୟଚ୍ଛତି ତଦଂ ଭକ୍ତି ଉପହୃତଂ ଅସ୍ନାମି ପ୍ରଦାତ୍ମନ। ଆମେ ଯେଉଁ ଖାଦ୍ୟ ଖାଉଛେ ଭଗବାନଙ୍କ ଖାଦ୍ୟର ଆବଶ୍ୟକତା ନାହିଁ, କିନ୍ତୁ ଭଗବାନ କହୁଛନ୍ତି ମୋତେ କିଛି ଅର୍ପଣ କର, ଅର୍ପଣ କରିବା ଦ୍ୱାରା ତୁମେ ପ୍ରକୃତରେ ଉପକୃତ ହେବ। ଏଇ ଯେଉଁ ଭଗବାନଙ୍କୁ ଯେଉଁ ଆମେ ଅର୍ପଣ କରୁଛେ ଖାଦ୍ୟ, ଏ ପ୍ରସାଦରେ ପରିଣତ ହେଉଛି, ଏ ସୂକ୍ଷ୍ମ ତତ୍ତ୍ୱ ଭୋଗ, ଏଇଟା ଭଗବାନ ଯେଉଁଟା ଖାଦ୍ୟ ଅର୍ପଣ କରାଯାଉଛି ସେଇଟା ଭୋଗ ବୋଲି କୁହାଯାଉଛି। भोग अर्पण भोग आरती भक्ति मैंने प्रार्थना करोग आरती भोग भोग बोली कह कि भगवान जो ग्रहण करसादर प्रसादर परिणत हो जाए प्रसाद दुकान हानि रस्य प्रजाते प्रसन्न चेतस यासु बुद्धि प्रतिष्ठते प्रसाद प्राप्त हेले कौन हम ना आम बुद्धि उन्नत स्तर को आसव सूक्ष्म तंतु सब सृष्टि हम जहाद्वारा कि आम भगवान को जापर राधा कृष्ण तत्व को जाणी जय श्री राधा मदन की तेणु यही भाव में जो सृष्टि होती ये सृष्टि होती यही अनुसार आम जब चलवा तेने प्रकृत से आत्माराम आत्मार आनंद से प्राप्त हे किंतु जय श्री राधा मदन की किंतु यही जो शास्त्र नियम अनुसार आम जब कार्य न करवा इंद्रिया आनंद प्राप्त होेणु मोगम पार्थ स जीवती भगवान अर्जुन को कहते पार्थ ए अर्जुन जो मैंने यही भाव जीवन जापन कर जीवन वृद्धा मोगम पार्थ स जीवती ए सृष्टि जो होती कौन पर होती ना आमर उपकार करने सृष्टि भगवान करमें जो भगवान बुले आम निजे उपभोग करने चाहते से भगवान ये बहुत जगत सृष्टि कर जो मैंने प्रकृत विद्वान व्यक्ति जो मैंने प्रकृत ज्ञानी व्यक्ति से मैंने जानवे जो प्रकृत में आम जो आनंद उपभोग करने चाहते इंद्रिय मान द्वारा जो आनंद उपभोग करने चाहते कहीं आम से प्रकृत आनंद प्राप्त हो पारे जमी सनातन गोस्वामी से जिज्ञासा कर भगवान चैतन्य महाप्रभु किए आम के आम गाँवें तापत्र यह नहीं जानी के मन ही सहय ग्राम्य व्यवहार पंडित ताई सत्यवानी समस्त मत पंडित बोली कहते कारण से बहुत विद्वान व्यक्ति थे सनातन गोस्वामी ये सनातन गोस्वामी अद्भुत भागवत आम आम चली बर्तमान कथा चल सनातन गोस्वामी रचना करे श्रेष्ठ भक्त तेरे सनातन गोस्वामी से कहते मुकृत मूर्ख मुझे प्रकृत में मुझे शतकड़ा अनेक भाग लोक जानते ना से किए से शरीर सम्बन्धी परिचय प्रदान करती से प्रकृत निजर परिचय से जानि ना तेणु चेतन चेता चेता वर्णना कर सनातन गोस्वामी कहते प्रकृत मुझे किए के आम जारे तेपत्र ये त्रिताप कहीं दग्धीभूत होदि दैविक आदि भौतिक एवं आध्यात्मिक तीन प्रकार दुख कहीं प्राप्त हो जड़े नताइले से मृत्युवरण करे नताइले से विभिन्न प्रकार दुख भोग कर कारण कौन यही सृष्टि यही भार व्यवस्था कराफल कि जड़े जिज्ञासा ये जिज्ञासा कर कारण मनुष्य जन्म जो प्राप्त होती उन्नत चेतना से प्राप्त होती पशुपक्षी कीटपतंग जो 80 लक्ष जीव रही चेतना ये उन्नत नुह आवृत चेतना और संकुचित चेतना ये दुईट नीचे चेतन से सब जिज्ञासा करें जड़े जो मनुष्य जन पाती सी गोटे उन्नत चेतना प्राप्त होती जहाँ कह जाए मुकुलित चेतना तेणु प्रभुपाद महाराज सब प्रश्न पचारती जो व्हाट इज द डिफरेन्स बिटवीन डॉग एंड मैन ये कुकुर और मनुष्य भितर कौन तफात रही आम मत विभिन्न स्थान प्रश्न पचार प्रकृत प्रश्न उत्तर कहीं दे पारती ना कारण आहार निद्रा भाई मैथुन से सामान्य पृथ्वी नाराणा आमर जो शरीर आवश्यकता रही आहार निद्रा भय मैथुन एथेर मनुष्य और पशु मान भर कौन तफात ना आम श्री गौरव गोसाई महाराज कहती जे यही भाव में पशु भाई जीवन जापन करसने पुच्छ विषाण विहीन पशु मनुष्य जन्म पाई कि शरीर जो पशु चेतना रही पशु जमी आहार निद्रा भय मैथुन तार जीवन चली जा मनुष्य जन पाइक से भाव में जीवन जापन करती तार पुच्छ विषाणहीन पशु से पशुर लांगुड़ अच्छी एवं सिंह अच्छी मनुष्य से सब ना कि नाइकी से जदि से पशु भाई जीवन जापन कला से शरीर चेतन ही रहा से पशु विषाणहीन पुच्छ विषाणहीन गोटे पशु कह लोक मैंने जानते ना प्रकृत में जो पशु और मनुष्य भर तफात कौन अधिकांश कहीपरती ना किए कहते उन्नत बुद्धि नुह କିଏ କହନ୍ତି ବହୁତ କଥା, ଏଇସବୁ ବିଭିନ୍ନ ପ୍ରକାର ପ୍ରଶ୍ନ ଉତ୍ତର ଦିଅନ୍ତି, କିନ୍ତୁ ପ୍ରକୃତ ଉତ୍ତର ଦେଇପାରନ୍ତି ନାହିଁ ସେମାନେ। ପ୍ରକୃତ ଉତ୍ତର ହେଉଛି ଧର୍ମଂ ତେଷାଂ ଅଧିକ ବିଧିତ ଧର୍ମେଣ ହୀନା ପଶୁ ବି ସମାନ। ଆଜିକାଲିର ଯେଉଁ ତଥାକଥିତ ଶବ୍ଦ ସମାଜ, ସେମାନେ ନିଜକୁ ବହୁତ ଶବ୍ଦ ବୋଲି ବିଚାର କରୁଛନ୍ତି। ପ୍ରଭୁପାଦ ମହାରାଜ କହିଛନ୍ତି କୁକୁରଟି ଚାରିଟି ଗୋଡ଼ରେ ଦୌଡ଼ୁଛି, କିନ୍ତୁ ଆମେ ବହୁତ ଉନ୍ନତ ଚେତନାରେ ଅଛେ, ଆମେ ଚାରି ଚକିଆରେ ଯାଉଛୁ, କାର୍ରେ ଯାଉଛୁ। ତାହେଲେ କୁକୁର ଆଉ ଆମ ଭିତରେ ତଫାତ୍ କ'ଣ ରହିଲା? କୁକୁର ଚାରି ଗୋଡ଼ରେ ଯାଉଛି, ଆମେ ଚାରି ଚକାରେ ଯାଉଛୁ, ତଫାତ୍ କ'ଣ ରହିଲା? ଇଏ କ'ଣ ସଭ୍ୟତା? ତେଣୁ ପ୍ରକୃତ ସଭ୍ୟତା ହେଉଛି ସେତିକିବେଳେ ଆସିବ ଯେତେବେଳେ ଜଣେ ବିଚାର କରିବ ଯେ ମୁଁ କିଏ, ଅଥାତ ବ୍ରହ୍ମ ଜିଜ୍ଞାସା। ସେଥିପାଇଁ ବେଦାନ୍ତ ସୂତ୍ରର ପ୍ରଥମ ସୂତ୍ର ହେଉଛି ଏଇଟା ପ୍ରଥମ ସୂତ୍ର, ହଁ ପ୍ରଥମ ସୂତ୍ର ହେଉଛି ଅଥାତ ବ୍ରହ୍ମ ଜିଜ୍ଞାସା। ଅଥାତ ଶବ୍ଦ କାହିଁ କୁହାଗଲା ନା, 80 ଲକ୍ଷ ଜନ ପାର ହେଲା ପରେ ସେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଉଛି। ତେଣୁ ଏଇ ମନୁଷ୍ୟ ଜନ୍ମର ତାର ପ୍ରକୃତ ଆବଶ୍ୟକତା ହେଉଛି ସେ ବ୍ରହ୍ମ ଜିଜ୍ଞାସା କରିବ, ମୁଁ କିଏ, ମୁଁ ମଧ୍ୟ ଜଣେ ବ୍ରହ୍ମ, ଏ ଜ୍ଞାନ ସେ ପାଇନି। ବ୍ରହ୍ମ ଜିଜ୍ଞାସା ସେ କରିବ, ବ୍ରହ୍ମ ଜିଜ୍ଞାସା କରୁନାହିଁ ମାନେ ସେ ପଶୁ ସ୍ତରରେ ଅଛି। ତେଣୁ ଏ ସୃଷ୍ଟି ଏଇଭଳି ଭାବରେ ତିଆରି ହେଇଛି, ଜଣେ ବ୍ରହ୍ମ ଜିଜ୍ଞାସା କରିବା ପାଇଁ ତାକୁ ସୁଯୋଗ ମିଳୁଛି। ବିଭିନ୍ନ ପ୍ରକାର ଦୁଃଖ କଷ୍ଟ ପ୍ରାପ୍ତ ହେଉଛି, ବିଭିନ୍ନ ପ୍ରକାର ଶରୀର ପରିବର୍ତ୍ତନ ହେଉଛି, ବିଭିନ୍ନ ପ୍ରକାର ମୃତ୍ୟୁ ଆସି ପହଞ୍ଚୁଛି। ନଚାହିଁଲେ ମଧ୍ୟ ଏସବୁ ଜିନିଷ ଆମେ ଯାଉନେ, କିନ୍ତୁ ଏସବୁ ଜିନିଷ ଆସୁଛି। ତେଣୁ ଏହାଦ୍ୱାରା ଭଗବାନ ଆମକୁ ଗୋଟେ ସୁଯୋଗ ପ୍ରଦାନ କରୁଛନ୍ତି ଯେ ଆମେ ଜିଜ୍ଞାସା କରିବା, ମୁଁ କାହିଁକି ଏସବୁ କଷ୍ଟ ଭୋଗ କରୁଛି। ଏ ଭୌତିକ ଜଗତ କ'ଣ ଯେ ଭଗବାନ ଚାହିଁଥିଲେ ଆନନ୍ଦମୟ ସଂସାର କରିପାରିନଥାନ୍ତେ? ଭଗବାନ ଚାହିଁଥିଲେ ଜନ୍ମ ମୃତ୍ୟୁ ଜଳା ବ୍ୟାଧିକୁ କ'ଣ ଏଠୁ ଏଠାରେ ପ୍ରଦାନ ନ କରିକି କ'ଣ ସୃଷ୍ଟି ହେଇପାରିନଥାନ୍ତା? କି ଜଗତରେ ଯେଉଁ ସୃଷ୍ଟି ହେଇଛି ସେଥିରେ ଜନ୍ମ ମୃତ୍ୟୁ ଜଳା ବ୍ୟାଧି ନାହିଁ, ବା ତ୍ରିତାପରେ ଲୋକମାନେ ନାହାନ୍ତି, ବୈକୁଣ୍ଠ ବୋଲି କୁହାଯାଉଛି, ସେଠି କୌଣସି କୁଣ୍ଠା ନାହିଁ, ସେଠି ଆନନ୍ଦ ସବୁବେଳେ ଆନନ୍ଦାନୁଭୂତି ବର୍ଦ୍ଧନ ସବୁବେଳେ ଆନନ୍ଦ ବଢ଼ି ବଢ଼ିକି ଚାଲିଛି। ତାହେଲେ କାହିଁକି ଏଭଳି ସୃଷ୍ଟି କଲେ ଭଗବାନ? ଦୁଃଖାଳୟ ମାତା ଆସୁଛନ୍ତି, କାହିଁକି ସୃଷ୍ଟି କଲେ? ନା, ଏଇ ମନୁଷ୍ୟ ଜନ୍ମ ଯେତେବେଳେ ପ୍ରାପ୍ତ ହେଉଛି ସେତେବେଳେ ତାକୁ ଭଗବାନ ସେ ସୁଯୋଗଟି ଦେଉଛନ୍ତି, ସେ ଚିନ୍ତା କରିବ କାହିଁକି ଏମିତି ଦୁଃଖ ଆଉଛି, ଦୁଃଖରୁ କେମିତି ମୁକ୍ତି ପାଇବ। ତେଣୁ ଜଣେ ଯେତେବେଳେ ଏଇଭଳି ଭାବରେ ଚିନ୍ତା କରି ଜଣେ ଉପଯୁକ୍ତ ଗୁରୁଙ୍କ ପାଖରେ ଯିବ, ଗୁରୁଙ୍କ ଶରଣରେ ଯିବ, ଯଦି ବିଧି ପ୍ରଣିପାତେନ ପରିପ୍ରଶ୍ନ ସେବୟା ଉପଦେକ୍ଷ ଜ୍ଞାନ ଜ୍ଞାନ ସତ୍ପ୍ରଦର୍ଶିନ। ଜଣେ ଯେତେବେଳେ ଏହି ସ୍ତରକୁ ଆସିବ ସେ ଚିନ୍ତା କରିବ କେଉଁଠି ମୁଁ ଆର ଉତ୍ତର ପାଇବି, ଗୁରୁ ସନ୍ଧାନରେ ସେ ଚାଲିବେ। ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ସେଇଟା, ତସ୍ମାତ୍ ଗୁରୁ ପ୍ରପଦ୍ୟତ ଜିଜ୍ଞାସୁ ଶ୍ରେୟ ଉତ୍ତମ ଶାବ୍ଦେ ପରେଚ ନିଷ୍ଣାନ୍ତ ବ୍ରହ୍ମଣୀ ଉପସମାଜ୍ଞ। ଅନେକ ସ୍ଥାନରେ ଶାସ୍ତ୍ରରେ ସେ ବର୍ଣ୍ଣନା କରାଯାଇଛି, ଆମର ମନୁଷ୍ୟ ଜନ୍ମର କର୍ତ୍ତବ୍ୟ ହେଉଛି ଏଇଟା, ତସ୍ମାତ୍ ଗୁରୁ ପ୍ରପଦ୍ୟତ ଗୁରୁଙ୍କ ପାଖକୁ ଯିବେ। ଜିଜ୍ଞାସୁ ଶ୍ରେୟ ଉତ୍ତମ, ଶ୍ରେୟ କ'ଣ, ଆମ ଜୀବନର ଶ୍ରେୟ କ'ଣ? ଯେମିତି ଅର୍ଜୁନ ପଚାରିଥିଲେ ଭଗବାନଙ୍କୁ, ଏ ପ୍ରଭୁ କାପନ ଦୋଷ ଉପହତ ସ୍ୱଭାବ ପୃଚ୍ଛାମି ତ୍ୱ ଧର୍ମ ସମ୍ମୁଢ ଚେତା ଯଶ୍ରୈତ ପ୍ରପନ୍ନ। ଅର୍ଜୁନ ବହୁତ ପ୍ରକାର ଜ୍ଞାନ ପ୍ରଦାନ କରୁଥିଲେ ଭଗବତ ଗୀତା ପ୍ରଥମ ଅଧ୍ୟାୟରେ। ଭଗବାନ କହୁଥିଲେ ଅର୍ଜୁନ ତମେ ଯାଇ ଯୁଦ୍ଧ କର, କାରଣ ତା ପୂର୍ବରୁ ବହୁତ ପ୍ରକାର ବ୍ୟବସ୍ଥା ହେଇସାରିଛି, ସନ୍ଧି ପ୍ରସ୍ତାବ ଇତ୍ୟାଦି ସବୁ ପ୍ରକାର ବ୍ୟବସ୍ଥା ଯେତେବେଳେ ହେଲା ନାହିଁ ସେତେବେଳେ ଅନ୍ତିମରେ ଯୁଦ୍ଧ ଘୋଷଣା କରାଗଲା। ତେଣୁ ଅର୍ଜୁନଙ୍କର ଆଉ କୌଣସି ପ୍ରଶ୍ନ କରିବାର ନଥିଲା ବା ଦ୍ୱିଧା କରିବାର ନଥିଲା, ସେ ଯୁଦ୍ଧ କରିବା କଥା ସାଙ୍ଗେ ସାଙ୍ଗେ ଭଗବାନ ଯେତେବେଳେ କହୁଛନ୍ତି ତ୍ରିନୟର ଉଭର ମଧ୍ୟ ରଥମ ସ୍ଥାପନ ଅଚ୍ୟୁତ, ଯୁଦ୍ଧ କରିବା ପାଇଁ ପ୍ରସ୍ତୁତ ହେଇଛି କଥା କହୁଛନ୍ତି। ଧନୁରୁଦ୍ୟମ ପାଣ୍ଡବ ବୋଲି କୁହାଯାଇଛି, ଯୁଦ୍ଧ କରିବା ପାଇଁ ଧନୁ ସ୍ଥିର ହୋଇକି ପ୍ରସ୍ତୁତ ହେଇଗଲେ। କିନ୍ତୁ ଯେତେବେଳେ ଭଗବାନ ଅର୍ଜୁନଙ୍କର ଆଜ୍ଞା ଅନୁସାରେ ରଥକୁ ଦୁଇ ଦକ୍ଷ ସୈନ୍ୟମାନଙ୍କ ମଧ୍ୟରେ ସ୍ଥାପନ କରିଛନ୍ତି, ସେତେବେଳେ ଅର୍ଜୁନଙ୍କର ମୋହ ଆସିଛି। ତେଣୁ ଅର୍ଜୁନ ବହୁତ ପ୍ରକାର ଯୁକ୍ତି କରୁଛନ୍ତି, ତେଣୁ ଅନ୍ତିମରେ ସେ କହିଲେ ଯେ ପ୍ରଭୁ ମୁଁ ଜାଣିପାରୁନାହିଁ, କାର୍ପଣ୍ୟ ଦୋଷ କହତ ସ୍ୱଭାବ, ମୋର ଏ କୃପଣତା ଆସି ପହଞ୍ଚି ଯାଇଛି, ମୋର ସ୍ୱଭାବ ନଷ୍ଟ ହୋଇଯାଇଛି। କାର୍ପଣ୍ୟ ଦୋଷ କହତ ସ୍ୱଭାବ ପୃଚ୍ଛାମି ତ୍ୱ ଧର୍ମ ସମ୍ମୁଖ ଚେତା, ମୁଁ ବର୍ତ୍ତମାନ ଧର୍ମ ବିଷୟରେ ଆପଣଙ୍କୁ ପଚାରୁଛି, ମୁଁ ଯେଉଁ ବହୁତ ବଡ଼ ବଡ଼ କଥା କହିଲି ଧର୍ମ ବୋଲି ଭାବିଲି କହିଥିଲି, କିନ୍ତୁ ପ୍ରକୃତରେ ମୁଁ ଜାଣିନି, ମୁଁ ଧର୍ମ ସମ୍ମୁଖ ବିଷୟରେ କହିଛି, ମୁଁ ଆପଣଙ୍କୁ ପଚାରୁଛି ପ୍ରକୃତ ଧର୍ମ କ'ଣ, ଯଦ ଶ୍ରେୟ ପ୍ରକୃତ ଶ୍ରେୟ ମୋର କ'ଣ, ଏ ଶ୍ରେୟ ଲୋକମାନେ ଜାଣିପାରନ୍ତି ନାହିଁ। ପ୍ରଭୁପାଦ ମହାରାଜ କହନ୍ତି ଶ୍ରେୟ ଏବଂ ପ୍ରେୟ ଏଇ ଦୁଇଟି ଜିନିଷ ରହିଛି। ତେଣୁ ସମସ୍ତେ ପ୍ରେୟଟାକୁ ଭାବନ୍ତି ଇଏ ହେଉଛି ଆମର ଶ୍ରେୟ ବୋଲି, ଆମର ଯେଉଁ ଇନ୍ଦ୍ରିୟମାନଙ୍କୁ ଆନନ୍ଦ ପ୍ରଦାନ କରୁଛି ସେଇଟାକୁ ପ୍ରିୟ ବୋଲି କୁହାଯାଉଛି, କିନ୍ତୁ ଆତ୍ମାର ଯେଉଁ ଆନନ୍ଦ ସେଇଟା ହେଉଛି ଶ୍ରେୟ। ତେଣୁ ଲୋକମାନେ ଜାଣିପାରନ୍ତିନି, ପ୍ରେୟଟାକୁ ଭାବନ୍ତି ଏ ଜୀବନର ଲକ୍ଷ୍ୟ ବୋଲି ଭାବନ୍ତି, ଶ୍ରେୟଟାକୁ ଜାଣିପାରନ୍ତି ନାହିଁ। ତେଣୁ ଶ୍ରେୟ ଜଣେ ଉପଯୁକ୍ତ ଗୁରୁଙ୍କ ପାଖକୁ ନଗଲେ ଆମେ ଶ୍ରେୟଟା ଜାଣିପାରିବା ନାହିଁ। ଅର୍ଜୁନ ସେ ପଚାରୁଛନ୍ତି ଯତ୍ ଶ୍ରେୟ ସ୍ୟାନିଶ୍ଚିତ ଦୁଇ ତମେ, ମୋର କ'ଣ ଶ୍ରେୟ ମୋତେ ନିଶ୍ଚିନ୍ତ ଭାବରେ କୁହନ୍ତୁ। ତେଣୁ ଭଗବାନ କହୁଛନ୍ତି ତମେ ତ ମୋର ମିତ୍ର, ଆଉ ମୁଁ ତୁମକୁ କ'ଣ କହିବି, ତମ କଥାକୁ ନ ରଖିପାର ନା ଶିଷ୍ୟ ସେହାଙ୍କ ସାହାଯ୍ୟ, ମୁଁ ଆପଣଙ୍କ ଶିଷ୍ୟ ହେଲି ମୋତେ ଆପଣ ଶାସନ କରନ୍ତୁ। ତେଣୁ ଏଇ କଥା ମଧ୍ୟ ଭାଗବତଙ୍କ ଆରମ୍ଭରେ ସୌନକା ଦୃଷ୍ଟି ଏ କଥା ପଚାରିଛନ୍ତି, ଛଅଟି ଯେଉଁ ପ୍ରଶ୍ନ ପଚାରିଛନ୍ତି ତା ଯେଉଁ ପ୍ରଥମ ପ୍ରଶ୍ନ ହେଉଛି ମୋର ଶ୍ରେୟ କ'ଣ। ତତ୍ର ତତ୍ର ଅନ୍ଧସା ଯୁଷ୍ମାନ ଭଗବତାଙ୍କ ବିନିଶ୍ଚିତ ତୁଲସାମେ ଏକାନ୍ତ ଶ୍ରେୟ ତନ୍ନ ସଂସ୍କୃତି ମହାରାଜ, ଆମର ଶ୍ରେୟଟା କ'ଣ ଆମେ କୁହନ୍ତୁ। ତେଣୁ ଅଧିକାଂଶ ଲୋକ ଜାଣନ୍ତି ନାହିଁ ତାଙ୍କର ପ୍ରକୃତରେ ମାନବଜନ୍ମ କୌଣସି ଉଦ୍ଦିଷ୍ଟ, ତାଙ୍କର ସାଧ୍ୟ ସାଧନ କ'ଣ, କ'ଣ ଜୀବନର ଲକ୍ଷ୍ୟ ଏବଂ ସେ ଲକ୍ଷ୍ୟକୁ ପ୍ରାପ୍ତ ହେବା ପାଇଁ କେଉଁ ମାର୍ଗ ଅବଲମ୍ବନ କରିବେ। ସେଥିପାଇଁ ଚେତନ ମହାପ୍ରଭୁ ଯେତେବେଳେ ଦାକ୍ଷିଣାତ ଯାଇଥିଲେ ରାୟରମଣଙ୍କୁ ସେ କଥା ପଚାରିଥିଲେ, ସେ ପଚାରିଲେ ରାୟରମଣଙ୍କୁ ସାଧ୍ୟ ସାଧନ ବିଷୟରେ କୁହ। ରାୟରମଣ ପ୍ରକୃତରେ ଟିକେ କୁଣ୍ଠାବୋଧ କରୁଥିଲେ, କାରଣ ସେ ହେଉଛନ୍ତି ଭଗବାନ, ଭଗବାନ ପାଖରେ ଆମେ କ'ଣ ତାଙ୍କୁ ଜ୍ଞାନ ଦେବା। ତେଣୁ ଭଗବାନ କହୁଛନ୍ତି, ମହାପ୍ରଭୁ କହୁଛନ୍ତି ଯେ କିବା ବିପ୍ର କିବା ନାହାନ୍ତି ଶୂଦ୍ର କେନେ ନହେ ଯେଇ କୃଷ୍ଣ ତତ୍ତ୍ୱବେତା ସେଇ ଗୁରୁ ହଏ। ରାମାନନ୍ଦ ତମେ ଭାବୁଛ ତମେ ନିଜକୁ ଶୂଦ୍ର ବୋଲି ଭାବୁଛ, ଶୂଦ୍ର ହେଲେ ମଧ୍ୟ କାରଣ ସେ ଅନ୍ୟ ଜଣ ସେବା କରୁଛନ୍ତି, ରାଜାଙ୍କର ପ୍ରତାପଙ୍କ ସେବା କରୁଛନ୍ତି, ତେଣୁ ସେ ଶୂଦ୍ରର କାର୍ଯ୍ୟ କରୁଛନ୍ତି। କିନ୍ତୁ ଶୂଦ୍ର ହେଲେ ମଧ୍ୟ ଯଦି ସେ କୃଷ୍ଣ ତତ୍ତ୍ୱବେତା ଜାଣନ୍ତି, କୃଷ୍ଣ ତତ୍ତ୍ୱକୁ ଜାଣନ୍ତି, ଯେଉଁ କୃଷ୍ଣ ତତ୍ତ୍ୱ ହଜାର ହଜାର ଲୋକମାନଙ୍କ ଭିତରେ କ୍ୱଚିତ ଲୋକ ଭଗବାନଙ୍କ ତତ୍ତ୍ୱରେ ଜାଣନ୍ତି, ତେଣୁ ସେ କୃଷ୍ଣ ତତ୍ତ୍ୱ ଯେ ଜାଣନ୍ତି ସେ ହେଉଛନ୍ତି ଗୁରୁ। କିବା ବିପ୍ର ସେ ବ୍ରାହ୍ମଣ ହୁଅନ୍ତୁ, କିବା ଶୂଦ୍ର ହୁଅନ୍ତୁ, କିବା ବିପ୍ର କିବା ନ୍ୟାସ ବା ସେ ସନ୍ନ୍ୟାସ ହୁଅନ୍ତୁ, ଶୂଦ୍ର କେମିତି ଶୂଦ୍ର ମଧ୍ୟ ହୁଅନ୍ତୁ ନା କାହିଁକି, କିନ୍ତୁ ଯେ କୃଷ୍ଣ ତତ୍ତ୍ୱବେତା ସେ ହେଉଛନ୍ତି ଗୁରୁ। ଏ ଗୁରୁର ସଂଜ୍ଞା ମହାପ୍ରଭୁ ଦେଇଛନ୍ତି, କୃଷ୍ଣ ତତ୍ତ୍ୱ ଜାଣିଛନ୍ତି ସେ ହେଉଛନ୍ତି ଗୁରୁ। ତେଣୁ ଏହିଭଳି ଭାବେ ରାୟରାମଙ୍କୁ ପଚାରିଲେ, ରାୟରାମଙ୍କୁ କହିଲେ, ଉତ୍ସାହ ପ୍ରଦାନ କଲେ, ତେଣୁ ରାୟରାମଙ୍କ ଆରମ୍ଭ କଲେ, ସେ ପ୍ରଶ୍ନର ଉତ୍ତର ଦେବା ଆରମ୍ଭ କଲେ। ତେଣୁ ବିଭିନ୍ନ ପ୍ରକାର ଉତ୍ତର ଦେଇଛନ୍ତି ମହାପ୍ରଭୁ, କହିଲେ ନା ନା ଏଇଟା ନୁହଁ, ଅନ୍ୟଯୁଗ ପାଇଁ ଏଇଟା ସମ୍ଭବ ହୋଇପାରେ। ଯେମିତି ଦ୍ୱାପର ଯୁଗରେ ଭଗବାନ କହିଲେ ସର୍ବଧର୍ମାନ ପରିତ୍ୟଜ୍ୟ ମହାମେଙ୍କ ଶରଣ ବ୍ରଜ, ସବୁକିଛି ତ୍ୟାଗ କରି ମୋର ଶରଣରେ ଆସ, ଇଏ ହେଉଛି ତୁମର ଜୀବନ ଲକ୍ଷ୍ୟ। କିନ୍ତୁ ଏ କଥା ଯେତେବେଳେ ରାୟରମଣ କହିଲେ, ମହାପ୍ରଭୁ କହିଲେ ନା, ଏହ ବାହ୍ୟ ଆଗେ କହାର, ଏ ବର୍ତ୍ତମାନ କରିଛି ବୋଲେ ଏସବୁ ସମ୍ଭବ ନୁହଁ। ତେଣୁ ବିଭିନ୍ନ ପ୍ରକାର ଶାସ୍ତ୍ରରୁ ଉକ୍ତି ଉଦ୍ଧାର କରି ରାୟରମଣ ଭିତରେ ଉତ୍ତର ଦେଲେ, ସେ ପ୍ରଶ୍ନର ଉତ୍ତର ସାଧ୍ୟ ସାଧନ ବିଷୟରେ ବର୍ଣ୍ଣନା କରୁଛନ୍ତି। ମହାପ୍ରଭୁ ସ୍ତ୍ରୀ ଓ ବାହ୍ୟ ଆଗେ କହାର, ଏଇଟା ନୁହଁ, କଳିଯୁଗ ପାଇଁ କେଉଁଟା ସାଧନ। ତେଣୁ ଅନ୍ତିମରେ ଯେତେବେଳେ ଭାଗବତ ଦର୍ଶନ ସମ୍ବନ୍ଧ ଚଉଦ ଅଧ୍ୟାୟର ବ୍ରହ୍ମାଙ୍କର ସ୍ତୁତିରୁ ଗୋଟିଏ ଶ୍ଳୋକ ରାୟରମଣ ଉଦ୍ଧାର କଲେ, ସେତେବେଳେ କହିଲେ ମହାପ୍ରଭୁ କହିଲେ ଏ ହଏ, ଏ ବର୍ତ୍ତମାନ କଳିଯୁଗରେ ଆମର ସାଧନ ହେଉଛି ଏଇଟା କ'ଣ ନା, ଜ୍ଞାନୀ ପ୍ରୟାସମ ଉଦପାସ୍ୟ ନମନ୍ତ ଏବ ଜୀବନ୍ତି ଚନ୍ମକରେ ଦିଏ ବାର୍ତ୍ତା ତାନେ ସୀତା ସୂତିଗତାଙ୍କ ନୁଭାଙ୍କନ ବି ଯିଏ ପ୍ରାୟ ଜିତୋ ଜିତୋ କହିଥିଲ ଜ୍ଞାନ। ଆମେ ଭଗବାନ ବିଷୟରେ ଜାଣିବା ପାଇଁ ନିଜ ଚେଷ୍ଟାରେ ଜାଣିପାରିବା ନାହିଁ, ତାକୁ ତ୍ୟାଗ କରିବାକୁ ପଡ଼ିବ, ନିଜ ଚେଷ୍ଟାରେ ଆମେ ଭଗବାନ ଜାଣିପାରିବା ନାହିଁ। ଜ୍ଞାନୀ ପ୍ରୟାସମ ଉଦପାସ୍ୟ, ଆମର ସବୁ ଜ୍ଞାନ ମାଧ୍ୟମରେ ଯଦି ଭଗବାନଙ୍କୁ ଜାଣିବା ପାଇଁ ଚାହିଁବା ତାହେଲେ ଆମେ ପାଇପାରିବା ନାହିଁ। ହଜାର ହଜାର ଶତକ ଶହେ କୋଟି ବର୍ଷ ବିତିଗଲେ ମଧ୍ୟ ଆମେ ଜାଣିପାରିବା ନାହିଁ ଭଗବାନଙ୍କୁ, ତେଣୁ ଏଇଟାକୁ ତ୍ୟାଗ କରିବାକୁ ପଡ଼ିବ। ଏ ହେଉଛି ପ୍ରଥମ କାର୍ଯ୍ୟ, ପ୍ରଥମ ମାର୍ଗ ହେଉଛି ଏଇଟା ସାଧନ, ଏଇଟା ହେଉଛି ପ୍ରଥମ ସାଧନ। ଆମେ ନିଜ ଚେଷ୍ଟାରେ ଭଗବାନ ଜାଣିବା ପାଇଁ ଯେଉଁ ମାର୍ଗ ଅବଲମ୍ବନ କରୁଛୁ ସେଇଟାକୁ ତ୍ୟାଗ କରିବା। ଜ୍ଞାନୀ ପ୍ରୟାସ ଉପାସ୍ୟ, ତାହେଲେ କେଉଁ ମାର୍ଗ ଧରିବା ନା, ନମନ୍ତ ଏବ ଜୀବନ୍ତି ସମ୍ମୁଖରିତା ଭଗବତୀ ବାର୍ତ୍ତା ସ୍ଥାନେ ସୀତା, ଯିଏ ଯେଉଁ ସ୍ଥାନରେ ଥାଆନ୍ତୁ ନା କାହିଁକି, କେବଳ ଶ୍ରୁତିଗତା କେବଳ କର୍ଣ୍ଣ ମାଧ୍ୟମରେ ଜଣେ ସାଧୁଙ୍କ ମୁଖରୁ ଭଗବାନ କଥା ଶୁଣିବେ, ଭଗବତୀ ବାର୍ତ୍ତା ଭଗବାନ କଥା ରହିଛି, ଶକ୍ତି ରହିଛି, ସେ ଆମକୁ ସେ ଜ୍ଞାନ ଭଗବାନ ସେ ଜ୍ଞାନ ଆମକୁ ପ୍ରଦାନ କରିବେ। ସେ କଥା ଶ୍ରବଣ ମାଧ୍ୟମରେ ଆମେ ଜାଣିପାରିବା ଆମର ଶ୍ରେୟଟା କ'ଣ। ତେଣୁ ଏହିଭଳି ଭାବରେ ଯେଉଁମାନେ ଜୀବନ ଧାରଣ କରନ୍ତି, ସେ ଯଦିଓ ଭଗବାନ ହେଉଛନ୍ତି ଅଧିକ, ଭଗବାନ ପାଇଁ ଜିତିପାରିବେ ନାହିଁ, କିନ୍ତୁ ସେମାନେ ଭଗବାନ ଜିତିଯିବେ। कई लोक भगवान त्रिलोक भगवान उसने अधिक तक जीति पारे ना कि जदि आम साधु मुख रु भगवान कथा श्रवण करवा आम भगवान जीति जावा भगवान आमर बस हो जी भगवान गोपी मान बस हो जाते गोपी भी स्थित नृत्य भगवान बाड़ क्वचित जो गोपी मैंने कहले ए कृष्ण तुम्हें टे गीत बोल तो ना कहीं ना मुझे देवी लक्ष्मी देवी सन्देश देवी तेरे भगवान नृत्य करुले गीत करुले सुखदेव गोस्वामी कौन परीक्षित महाराज को ए परीक्षित कृष्ण भगवान किभली वृंदावन रोते ना तत्वस दारू जंत्रवत गोपी मान पाखे से कमी रोते ना जमी गोटे नती कौन कुंड कंडे नचा व्यक्ति से कंडे को नचाए जो सूता को जो भाई टेकिले से नृत्य कर गोपी मैंने से भाई कृष्ण नचौते गोपी मान बस ही जाइए भगवान तत्वस भी कह तेणु यही भाव जी आम भगवान कथा श्रवण करवा यही मध्यम भगवान मत बस करद भागवत एकाश मन भगवान कहते मत कौन उपाय मत बस करना न साधी मांग योग न सांख्यम धर्म उद्धव न श्रद्धा तपस्याग यथा भक्ति ममोर्जिता भक्ति द्वारा ही भगवान बस हो पारे अने कौन उपाय भगवान बस हो पारे ना तेणु वर्णना कर भगवान बहुत सहज मुक्ति प्रदान कर किंतु भक्ति कथा दिखते ना राजपति गुरुअम भगवता जदुना मुक्ति ददा करके स्मान भक्ति योग भागवत पंचम सुंदर ऋषभदेव कथा परीक्षित महाराज सुखदेव गोस्वामी कहते भगवान बहुत सहज मुक्ति प्रदान करती भगवान गोटे नाम हूँ मुकुंद से मुक्ति प्रदान करती नाम हूँ मुकुंद किंतु भक्ति दवापी एत सहज प्रदान करती ना मुक्ति ददा करके स्मान भक्ति योग कारण भक्ति प्रदान कले से अधीन होते बस होते भगवान से चाहती ना जदि चाहती भगवान समस्त भक्त परिणत करने से भक्ति प्रदान करती ना मुक्ति को बहुत सहज प्रदान कर दिखती भगवान तेणु ये सब तत्व जन सृष्टि जो भाव में विभिन्न प्रकार दुख कष्ट भोग करती से चिंता कर भोज जगत को दुख आरम कर भगवान चाहते भोज जगत को सुख आरम करते आनंद बोधि वर्णन करते दुखाड़ परिणत करु तथापि यही जो जड़े प्रकृत में यही सब ज्ञान प्राप्त होगापी जड़े उपयुक्त गुरु पाखे जा सब ज्ञान प्राप्त होती भगवान सेवार निजुक्त होती भगवान भक्ति करते दुखाड़ दुखाड़ ही रो सुखाड़ ही जाऊ आम जन वैष्णव आचार्य कहते जो जो रही भौत जगत जब दुखाड़ कैबल्य नरकायते कैबल्य समस्ते चाहते मुक्ति पाइबा कि जड़े जो भक्त हो जाते कैबल्य मुक्ति नरक भाई लगे कैबल्य नरकायते त्रिदशपुर आकाश भूत पाएते आम जो देखुचे ब्रह्मा सृष्टि करेंगे बहुत उन्नत उन्नत लोक सब सृष्टि करेंगे से बहुत ऐश्वर्य सब रही जिते उन्नत उन्नत लोक को जीवा से शहे गुण लेखा तार ऐश्वर्य बढ़ी बढ़िका जीव आनंद मत से बढ़िया बढ़ी बढ़िका जीव किंतु जड़े भक्त त्रिदश पूरा आकाश पुष्प ये त्रिदश जो उन्नत लोक सब रही आकाश पुष्प भाई आर कि मूल्य नाई आकाश पुष्प ये दुर्दांत इंद्रिय काल सर्वपटी तत्काल दस्ट्राए दुर्दांत इंद्रिय आम जो इंद्रिय मैंने सब रही काम क्रोध लोभ मह द्वारा वशीभूत होती आम इंद्रिय मान को अधीन करना से अर्जुन भगवान पचार अथ के नाम प्रयुक्त पाप चलते पुरुष अनिच्छन विवासने बड़ाधिप नियोजित जड़े न चाहे कहीं पाप कार्य करें पापर जबरदस्ती से कार्य निजुक्त कर जबरदस्ती से कार्य कर तेणु से भगवान से प्रश्न उत्तर ये काम क्रोध लोभ रजगुण समुद्भव काम ये क्रोध एक रजगुण समुद्भव तेणु जदिओ से इंद्र मैंने भक्त रही दुर्दांत इंद्रिय इंद्रिय को दमन करवा सहज नुह कि काल सर्प कड़ी କାଳ ସର୍ପ ଭଳି ଇନ୍ଦ୍ରିୟ ଅଛନ୍ତି କାଳ ସର୍ପ ଯେମିତି ସର୍ପ ଜଣଙ୍କୁ ଦଂଶନ କଲେ ସେ ମୃତ୍ୟୁବରଣ କରିବ କାଳ ସର୍ପ ଜଣେ ଦଂଶନ କଲେ ସେ ମୃତ୍ୟୁବରଣ କରିବ ସେଇଭଳି ଭାବରେ ଏ ଇନ୍ଦ୍ରିୟମାନଙ୍କୁ ଯେଉଁମାନେ ଦମନ କରୁନାହାନ୍ତି ସେ ଇନ୍ଦ୍ରିୟମାନଙ୍କ ଦ୍ୱାରା ସେ ନର୍କ ଭୋଗ କରିବେ କିନ୍ତୁ ପ୍ରଖ୍ୟାତ ଦ୍ରଷ୍ଟ୍ରାୟତୀ ଜଣେ ଭକ୍ତର ସେ ଇନ୍ଦ୍ରିୟମାନେ ଥିଲେ ମଧ୍ୟ ଯେମିତି କାଳ ସର୍ପର ବିଷଦାନ୍ତ ଯଦି କାଢ଼ି ଦିଆଯିବ ତାହେଲେ ସେ କାଳ ସର୍ପ ଆଉ କିଛି ଅନିଷ୍ଟ କରିପାରିବ ନାହିଁ ସେଇଭଳି ଭାବରେ ଭକ୍ତର ଯେଉଁ ଇନ୍ଦ୍ରିୟମାନେ ଅଛନ୍ତି ସେସବୁ ଇନ୍ଦ୍ରିୟ ଯଦିଓ କାଳ ସର୍ପ ଭଳି କିନ୍ତୁ ତାଙ୍କର ବିଷଦନ୍ତକୁ ବାହାର କରିଦିଆଯାଏ ଭକ୍ତି ମାଧ୍ୟମରେ ବାହାର କରିଦିଆଯାଏ କାଳ ସର୍ପ ପ୍ରଖ୍ୟାତ ବିଷମ ପୂର୍ଣ୍ଣ ସୁଖାଳ ବୋଲି କୁହାଯାଉଛି ଭକ୍ତଙ୍କ ପାଇଁ ଏ ବିଶ୍ୱ ଦୁଃଖାଳୟ ନୁହଁ ଏଠି ପୂର୍ଣ୍ଣ ସୁଖାୟ ବିଶ୍ୱମ ପୂର୍ଣ୍ଣ ସୁଖାୟ ବିଧି ମହେନ୍ଦ୍ରାଦି କୀଟା ଆସେ ବିଧି କହିକି ଏଇ ବ୍ରହ୍ମା ହେଉଛନ୍ତି ବିଧି ଏସବୁ ବିଧାନ କରୁଛନ୍ତି କାହାର କିଏ କେଉଁ ଭାବରେ କ'ଣ ପାଇବ ଜନ୍ମ ଏସବୁ ସୁତଶ୍ରୀ ଇତ୍ୟାଦି ସବୁ ବିଧାନ କରୁଛନ୍ତି ଲଲାଟରେ ଲେଖି ଦେଉଛନ୍ତି ଲଲାଟ ଲିଖନ ସେ ବିଧି କିନ୍ତୁ ସେ ବିଧି ମହେନ୍ଦ୍ରାଦି କୀଟା ଆସେ ମହେନ୍ଦ୍ର ଇନ୍ଦ୍ର ଶହେ କି ଅଶ୍ୱମେଧ ଯଜ୍ଞ କଲେ ଜଣେ ସ୍ୱର୍ଗ ଲୋକରେ ରାଜା ଇନ୍ଦ୍ର ହେଉଛନ୍ତି ତେଣୁ ଜଣେ ଯେତେବେଳେ ଅଶ୍ୱମେଧ ଯଜ୍ଞ କରୁଛନ୍ତି ଯିଏ ଇନ୍ଦ୍ର ଅଛନ୍ତି ସେ ତାଙ୍କର ବାଧା ବିଘ୍ନ ସୃଷ୍ଟି କରୁଛନ୍ତି କେମିତି ସେ ଶହେ ଆଠ ଯଜ୍ଞ ନ କରିପାରୁ ତାହେଲେ ତାଙ୍କର ସ୍ଥିତି ରହିବ ଠିକ୍ ସମାନ ରହିବ ଏଇଭଳି ଭାବରେ କିନ୍ତୁ ଜଣେ ଯେତେବେଳେ ଭକ୍ତ ସ୍ତରକୁ ଯାଉଛି ସେତେବେଳେ ତାଙ୍କ ବିଧି ମହେନ୍ଦ୍ର ଆଦି କୀଟା ହେଇଛି ଜଣେ ବିଧି କେତେବେଳେ ହେଉଛନ୍ତି ବ୍ରହ୍ମା ନା ଶହେ ଜନ୍ମ ଧରି କ'ଣ ସ୍ୱଧର୍ମନିଷ୍ଠ ସତଜନ୍ମ ହିଁ ପୁମା ଶହେ ଜନ୍ମ ଧରି ନିଜ ଧର୍ମକୁ ଯଦି ସ୍ୱଧର୍ମକୁ ଆଚରଣ କରିବେ ତାହେଲେ ସେ ବ୍ରହ୍ମା ହେବେ ତେଣୁ ଯେଉଁ କଳ୍ପରେ ଏଭଳି ଉପଯୁକ୍ତ ଜୀବ ମିଳନ୍ତି ନାହିଁ ଭଗବାନ ନିଜେ ବ୍ରହ୍ମା ହେଇକି ଆସନ୍ତି ତେଣୁ ବ୍ରହ୍ମା ପଦ ପ୍ରାପ୍ତ ହେବା କେତେ କଷ୍ଟ ଶହେ ଜନ୍ମ ଧରି ଯଦି ସ୍ୱଧର୍ମ ଠିକ ଭାବରେ ଆଚରଣ କରିବେ ତାହେଲେ ସେ ବ୍ରହ୍ମା ହେବେ କିନ୍ତୁ ଏତେ ଉନ୍ନତ ସ୍ଥିତିରେ ଥାଇକରି ମଧ୍ୟ ଜଣେ ଭକ୍ତ ଯେପରି ଦେଖୁଛି ବିଧି ମହେନ୍ଦ୍ରାଦି ପିଠା ହେଇଛି ବିଧି ମହେନ୍ଦ୍ର ତାଙ୍କ ପାଇଁ କୀଟ ଭଳିଆ ଲାଗୁଛି କୀଟରେ ଦେଖି ବୁଲେ ନାହିଁ ସେଭଳିଆ ତାଙ୍କ ପାଇଁ ବିଧି ମହେନ୍ଦ୍ର ଯେଉଁ ଆସନ ରହିଛି ସେ ଯେଉଁ ପୋଜିସନ୍ ରହିଛି ସେ ପୋଜିସନ୍ ମଧ୍ୟ ତାଙ୍କୁ ସେଭଳିଆ କୀଟ ଭଳି ଲାଗୁଛି କେମିତି ଏଇଟା ସମ୍ଭବ ହେଉଛି ଯତ୍ କାରୁଣ୍ୟ କଟାକ୍ଷମ ବୈଭବତାମ ଭଗବାନଙ୍କର ମହାପ୍ରଭୁଙ୍କର ଯଦି କାରୁଣ୍ୟ କଟାକ୍ଷ ଜଣେ ପ୍ରାପ୍ତ ହେବ ତାହେଲେ ସେ ଏହି ସ୍ତର ପ୍ରାପ୍ତ ହୋଇପାରିବେ ତମ ଗୌରମ ଏଇବ ତୁମ ହେ ଗୌରଙ୍ଗ ମହାପ୍ରଭୁ ମୁଁ ଆପଣଙ୍କୁ ସ୍ତୁତି କରୁଛି ଆପଣଙ୍କର କୃପା କଟାକୁ ମୁଁ ପ୍ରାପ୍ତ ହେଲେ ମୁଁ ଏଇ ଭକ୍ତି ସ୍ତରକୁ ଆସିପାରିବି ଏଇଟା ପ୍ରଭୁଦାନନ୍ଦ କରୁଛନ୍ତି ନା କୁଳଶେଖର କିଏ ଲେଖିଛନ୍ତି ବର୍ଣ୍ଣନା କରାଯାଇଛି ତେଣୁ ଏଇଭଳି ଭାବରେ ଏ ଭୌତିକ ଜଗତ ଯେଉଁ ରହିଛି ଏ ଭୌତିକ ଜଗତର ଉଦ୍ଦେଶ୍ୟ ହେଉଛି ଏଇଟା ଏଇ କଷ୍ଟ କାହିଁକି ଦିଆଯାଉଛି ନା କଷ୍ଟ ଦିଆଯାଉଛି ଆମେ କେମିତି କଷ୍ଟରୁ ମୁକ୍ତି ପାଇବା ସେଇ ଅନୁସନ୍ଧାନ କରିବା ପାଇଁ ସେଇ ଜିଜ୍ଞାସା କରିବା ପାଇଁ ଏଇଭଳି ଭାବରେ ଭୌତିକ ଜଗତ ଆମକୁ ସୃଷ୍ଟି ହେଇଛି ଇଏ ହେଉଛି କର୍ମମୟ ଜଗତ ଆମେ ଯେଉଁଭଳି ଭାବରେ କର୍ମ କରିବା ସେଭଳି ଭାବରେ ପରଜନ୍ମରେ ଆମେ ଜନ୍ମ ଜୀବନ ପ୍ରାପ୍ତ ହେବା ଗୋଟେ ଶରୀର ପ୍ରାପ୍ତ ହେବା ତେଣୁ ଏଇଭଳି ଭାବରେ ବ୍ରହ୍ମା ପୂର୍ବବତ୍ ଲୀନ ହେବା ପୂର୍ବରୁ ଯେଉଁଭଳି ଭାବରେ ଭୌତିକ ଜଗତ ଥିଲା ବ୍ରହ୍ମା ବର୍ତ୍ତମାନ ସେଇଭଳି ଭାବରେ ସୃଷ୍ଟି କରିବେ ଏ ଭୌତିକ ଜଗତ ସୃଷ୍ଟି କରିବେ ତେଣୁ ଆମର କଥା ଦୃଷ୍ଟାନ୍ତ ଦେବା ଜୟ ଶ୍ରୀମଦ ଭାଗବତମ କି ଜୟ ଶ୍ରୀ ଗୋପାଳ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ଅନନ୍ତ କୋଟି ବୈଷ୍ଣବ କି ଦାୟୀ ଗୋତ୍ମାନନ୍ଦୀ ଜୟ ଶ୍ରୀ ଗୋପାଳ।